श्रीमद् भागवत दशम स्कंद 47 अध्याय श्लोक 64। अथ गोपीरनुगाप्य यशोदानन्दमेव च गोपानां आमन्त्र्य दासार्ह जासन्नारुरुहेरथम् अथ गोपीरनुगाप्य यशोदानन्दमेव च गोपानाम् आमन्त्र्य दासार्ह जासन्नारुरुहेरथम् अथ गोपीरनुगाप्य यशोदानन्दमेव च गोपानमन्त्रदासारो दासनारुहिरथम् एवभावरथ कालान्तरे अथ कालांतरे पौंसठ चौसठा श्लोक पौंसठ में देना अथ चौसठ पौंसठ लिखा है। अच्छा अथ गोपी अनुगाप्य अथ कहले कालांतरे एभली भाव दश एगार मास काल रहीगले नंदग्रामे कतिचित मासान बोली कहुची कतिचित मासान सनातन गोस्वामी कहते दस एगार मस रही से नंद ग्राम यही भाव अथ तेणु यही भाव से रही सबुदने से भगवान कथा कहते कृष्ण कथा कृष्ण लीला कथा गायन रेमे हरिदास ब्रजो कसाम हरिदास कहले ये होती तीन प्रकार हरिदास अच्छा ये जन हरिदास ये होती उद्धव आम गत काल कहते जिते रही व्यासदेव इत्यादि से मैंने कहते जिते आराध्य अच्छा भितर श्रेष्ठ आराध्य है कृष्ण एवं कृष्णकर आराधनाकारी भितर जिते अच्छा श्रेष्ठ होती उद्धव हाँ उद्धव आम कही एकादश स्कंद छब्बीस अध्याय षोह अध्याय से श्लोकटी अच्छा मुझे गोपीमा भागवत मान भर मुझे तमें हूँ मु तेणु ये उद्धव रही जो रही उद्धव महात्म्य एवं सी मध्य भागवत तृतीय स्कंद चतुर्थ अध्याय से श्लोकटी आम गत काली कहते ये भगवान ठार गोटे मात्र अणुमात्र कम नुहंती कहीं सेमाने सीए रही त्रिगुण रही भौतिक जगत त्रिगुण रही त्रिगुण द्वारा सीए प्रभावित होंगे ना न उद्धव अणुअप नुह कहीं गुणी ना आदित प्रभु गुण द्वारा सीए अर्जित होंगे ना गुण द्वारा प्रभावित होंगे ना भौतिक जगत समस्त गुण द्वारा प्रभावित होंगे सत्य रज तम तीन गुण जो रही तीन गुण द्वारा समस्त प्रभावित होंगे भगवद गीत भगवान कहले चौदह अध्याय सत्व रजस्तम इति गुणा प्रकृति समभा निवर्तनति महाबाहो देहे देहिनम अव्ययम सत्व रज एवं तम ये जो तीनोटि गुण रही समस्ते बंधा होकर रही एमती देवता मैंने बाद जाती भागवत भगवद गीता अष्टादश अध्याय भगवान कहले न तदस्ति पृथिव्यांग वा देवी देवी सुभा पुनः सत्व प्रकृति जय मुक्ति यदि भी सै तेज गुण ही देवलोक ठू आरंभ कर कौन सी लोक से तीन गुण ऊर्ध को जा तेणु समस्ते तीन गुण भितर बंदी होकर रही तीन गुण भितर जो मैंने ऊर्ध को गले महात्मा तेणु भगवान କେବଳ ଉଦ୍ଧବଙ୍କୁ ସନ୍ଦେଶ ଦେଇକି ପଠାଇଥିଲେ ବୃନ୍ଦାବନକୁ ତା ନୁହଁ, ସେ ମଧ୍ୟ ସନ୍ଦେଶ ଦେଇକି ପଠାଇଥିଲେ ବଦ୍ରିନାଥକୁ। ଭଗବାନ ଗଲା ମତ ଅଥ ମତ ବୈନଂ ଲୋକେ ଇହ ତିଷ୍ଠତୁ ଉଦ୍ଧବ, ଏହିଭଳି ଭାବରେ ମୋର ଯେତେବେଳେ ଭଗବାନ ନାହାନ୍ତି, ଭଗବାନ ଚାଲିଗଲା ପରେ ଉଦ୍ଧବ ଭଗବାନ କଥାକୁ ପ୍ରଚାର କରୁଛନ୍ତି ବଦ୍ରିନାଥରେ। ବଦ୍ରିନାଥରେ ରହିଛନ୍ତି ନରନାରାୟଣ, ଭାରତବର୍ଷରେ ପୂଜ୍ୟ ହେଉଛନ୍ତି ସେ ଭଗବାନ। ସବୁ ବର୍ଷରେ ଗୋଟେ ଜଣେ ଜଣେ ପୂଜ୍ୟ ଭଗବାନ ଅଛନ୍ତି, ଭଗବାନଙ୍କର ବିଭିନ୍ନ ପ୍ରକାର ଯେଉଁ ରହିଛନ୍ତି ମୂର୍ତ୍ତି ରହିଛନ୍ତି, ଭଗବାନ ବିଭିନ୍ନ ଅବତାର ରହିଛନ୍ତି, କିଏ କେଉଁଠି ପୂଜିତ ହେଉଛନ୍ତି, ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଭାରତବର୍ଷରେ ଯେଉଁ ରହିଛି ଜମ୍ବୁଦ୍ୱୀପରେ ଯେଉଁ ଭାରତବର୍ଷ 9 ବର୍ଷ ରହିଛି, ଏ 9 ବର୍ଷରେ ଯେଉଁ ମଝିରେ ରହିଲେ ଇଲାହାବୃତ ବର୍ଷ, ସେଠି ଶଙ୍କର୍ଷଣ ପୂଜିତ ହେଉଛନ୍ତି, ସ୍ୱୟଂ ଶିବଜୀ ପୂଜା କରୁଛନ୍ତି। ତେଣୁ ସବୁଠାରୁ ଦକ୍ଷିଣରେ ଯିଏ ରହିଲେ ସେ ହେଉଛନ୍ତି ଭାରତବର୍ଷ। ଆମେ ଯେଉଁ ଭାରତବର୍ଷ ରହିଛେ ସବୁଠାରୁ ଦକ୍ଷିଣରେ ରହିଛେ ଏଇଟା। ଏଠି ନରନାରାୟଣ ପୂଜିତ ହୁଅନ୍ତି, କିଏ ପୂଜା କରନ୍ତି, ନାରଦ ମୁନି ପୂଜା କରନ୍ତି। ନାରଦ ମୁନି ମଧ୍ୟ ଜଣେ ଭଗବାନଙ୍କର ଅବତାର, ସେ ଭଗବାନଙ୍କୁ ପୂଜା କରନ୍ତି। ସେଇଠିକି ଯାଇକରି ବଦ୍ରିନାଥକୁ ଯାଇକରି ସେଠି ଉଦ୍ଧବ ଭଗବାନ କଥା ପ୍ରଚାର କରୁଛନ୍ତି। ଭଗବାନ ତୃତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ଯେତେବେଳେ ଚାଲିଗଲେ ସବୁ ଜ୍ଞାନ ପ୍ରଦାନ କଲେ ଉଦ୍ଧବଙ୍କୁ। ତ ଏକାଦଶ ସ୍କନ୍ଧରେ 6 ଅଧ୍ୟାୟରୁ 31 ଅଧ୍ୟାୟ ପର୍ଯ୍ୟନ୍ତ ଭଗବାନ ଯେଉଁ ବିଭିନ୍ନ ପ୍ରକାର ଏକାଦଶ ସ୍କନ୍ଧରେ 6 ଅଧ୍ୟାୟରୁ 31 ଅଧ୍ୟାୟ ପର୍ଯ୍ୟନ୍ତ 30 ଅଧ୍ୟାୟ ପର୍ଯ୍ୟନ୍ତ ସବୁ ଜ୍ଞାନ ଦେଇଛନ୍ତି ଭଗବାନ ଉଦ୍ଧବଙ୍କୁ, ଜ୍ଞାନ ଦେଇଛନ୍ତି। ପ୍ରଭୁପାଦ ମହାରାଜ କହନ୍ତି ଯେଉଁ ଜ୍ଞାନ ଦେଇନଥିଲେ ଅର୍ଜୁନଙ୍କୁ ଭଗବତ ଗୀତାରେ, ତା'ଠାରୁ ଉନ୍ନତ ଜ୍ଞାନ ଏବଂ ତ୍ରୈଲୋକ୍ୟ ଗୁରୁଣାଂ ସନ୍ଧିଷ୍ଟ ଶବ୍ଦଯୋନିନା ବଦରିଆଶ୍ରମ ଆତ୍ମାସାର୍ଯ୍ୟ ହରିମିଜ୍ୟ ସମାଧିନା। ତୃତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟ 32 ଶ୍ଳୋକରେ ଏ ଶ୍ଳୋକଟି ଅଛନ୍ତି କୁହାଯାଇଛି। ଏହିଭଳି ଭାବରେ ଭଗବାନ ସବୁ ଜ୍ଞାନ ଦେଇଦେଲେ ଉଦ୍ଧବଙ୍କୁ, ଉଦ୍ଧବଙ୍କୁ ଜ୍ଞାନ ଦେଇକରି ସେଠି ମଧ୍ୟ ଥିଲେ ମୈତ୍ରୀ ମୁନି ଥିଲେ, ମୈତ୍ରୀ ମୁନି ସେ ଜ୍ଞାନକୁ ପୁଣି ଦେଲେ ବିଦୁରଙ୍କୁ ଦେଲେ। ଏହିଭଳି ଭାବରେ ତାଙ୍କଠାରୁ ଗୋଟେ ପରମ୍ପରା ଆସୁଛି। ତେଣୁ ଏହିଭଳି ଭାବରେ ତାଙ୍କୁ ପଠାଇଲେ ବଦ୍ରିନାଥକୁ, ସେ ବଦ୍ରିନାଥରେ ଭଗବାନ କଥା ପ୍ରଚାର କରୁଛନ୍ତି। ଆଚାର୍ଯ୍ୟମାନେ ବିଶେଷ ଭାବେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି କାହିଁକି ବଦ୍ରିନାଥକୁ ପଠାଇଲେ ନା, ଭଗବାନ ବିଭିନ୍ନ ସ୍ଥାନରେ ସବୁ ଲୀଳା କଲେ, ଲୀଳା ପୁରୁଷୋତ୍ତମ ସବୁଠାରେ ତାଙ୍କୁ ଲୀଳା କଲେ, କିନ୍ତୁ ବଦ୍ରିନାଥକୁ ଯାଇନାହାନ୍ତି, ସବୁଠିକି ଯାଇଛନ୍ତି। ସେ ପୃଥିବୀର ଯେତେ ସ୍ଥାନ ରହିଛି, ପୃଥିବୀ ବାହାରେ ତଳ ଅତଳ ଯେଉଁ ରହିଛି, ସୁତଳ ଲୋକ ରହିଛି, ଜମ ଲୋକ ରହିଛି, ବୈକୁଣ୍ଠ ଲୋକ ରହିଛି, ସବୁଠି ଗଲେ, ସ୍ୱର୍ଗ ଲୋକ ଯାଇଛି, ସବୁଠି ଯାଇକି ତାଙ୍କର ଲୀଳା କରିଛନ୍ତି ଭଗବାନ, ଲୀଳା ପୁରୁଷୋତ୍ତମ ଭାଗବତ ଦଶମ ସ୍କନ୍ଧରେ ବିସ୍ତାର ଭାବରେ ସେ ବର୍ଣ୍ଣନା କରାଯାଇଛି। କିନ୍ତୁ ବଦ୍ରିନାଥକୁ ଯାଇନଥିଲେ, ସେଥିପାଇଁ ବଦ୍ରିନାଥକୁ ପଠାଇଲେ, ଯାଅ ତୁମେ ଉଦ୍ଧବ ସେଇଠି ଯାଇକିରି ମୋର କଥା ପ୍ରଚାର କରି, ଭଗବାନଙ୍କ ବିରହ ଭଗବାନଙ୍କର ଅନୁପସ୍ଥିତିରେ ଭଗବାନ କଥା ସେ ପ୍ରଚାର କରୁଛନ୍ତି ଉଦ୍ଧବ। ତେଣୁ ଏଭଳି ସେ ଉଦ୍ଧବ ଏତେ ଉନ୍ନତ ସ୍ଥିତିରେ ଅଛନ୍ତି, ସେ ଗୋପୀମାନଙ୍କର ଏଇଭଳି ଭାବରେ ଗୁଣଗାନ କରୁଛନ୍ତି, କୃଷ୍ଣଙ୍କର ଗୁଣଗାନ କରୁଛନ୍ତି, ତା ସହିତ ଗୋପୀମାନଙ୍କର ମଧ୍ୟ ଗୁଣଗାନ କରୁଛନ୍ତି, ଗୋପୀମାନଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ତେଣୁ ଏହି 5 ଶ୍ଳୋକରେ ଗୋପୀମାନଙ୍କର ମହାତ୍ମା ଗୁଣଗାନ କଲେ ଏବଂ ଏକା ପାଖାପାଖି 11 କାଳ ରହିଗଲେ, ଅଥ କଥିତ ସମାନ ବୋଲି କୁହାଯାଏ, କଥିତ ସମାନ କହିଲେ ସନାତନ ଗୋସ୍ୱାମୀ କହୁଛନ୍ତି 11 ପାଖାପାଖି ରହିଲେ ଏବଂ ସେଇଠି ରହିକରି କୃଷ୍ଣ ଲୀଳା କଥା ଗାୟନ ହରିଦାସ ବ୍ରଜୁ କଷା ରେମି ହରିଦାସ, ହରିଦାସ କହିଲେ ଇଏ ହେଉଛନ୍ତି, ଆମେ ସମସ୍ତେ ଭଗବାନ ଦାସ, ଜୀବେର ସ୍ୱରୂପ ହୋଇ କୃଷ୍ଣରେ ନିତ୍ୟ ଦାସ, କିନ୍ତୁ ସେମାନେ କିଏ ଭାବନ୍ତିନି ଆମେ ଦାସ ବୋଲି, ସେମାନେ ଭାବନ୍ତି ଆମେ ହେଉଛୁ ପ୍ରଭୁ, ଆମେ ହେଉଛୁ ଉପଭୋଗକାରୀ, ତେଣୁକରି ଦୁଃଖ ପାଉଛନ୍ତି ବହୁତ ଜଗତରେ। ଯଦି ଜଣେ ଜାଣିବ ଆମେ ହେଉଛୁ ଭଗବାନଙ୍କର ଦାସ, ଭଗବାନଙ୍କର ସେବା କରିବା ହେଉଛି ଆମର କର୍ତ୍ତବ୍ୟ, ତା'ହେଲେ ସେ ଆନନ୍ଦରେ ରହିବ। ଭଗବତ ଗୀତା 5 ଅଧ୍ୟାୟ 29 ଶ୍ଳୋକରେ ଭଗବାନ କହିଲେ ସେଇଟା, ଭକ୍ତାରଂ ଯଜ୍ଞତପସାଂ ସର୍ବଲୋକ ମହେଶ୍ୱରଂ ଶ୍ରୁତଂ ସର୍ବଭୂତାନାଂ ଜ୍ଞାତମାଂ ଶାନ୍ତି ମୁଚ୍ଛତି। ଏଇ 3 ଜିନିଷ ଯଦି ଜଣେ ଜାଣିଯିବ ତାହେଲେ ସେ ଆନନ୍ଦରେ ରହିବ। ସେ ହେଉଛନ୍ତି ଭଗବାନ, ହେଉଛନ୍ତି ଭକ୍ତା, ଭଗବାନ ହେଉଛନ୍ତି ଉପଭୋଗକାରୀ, ଆମେ କିନ୍ତୁ ଭାବୁଛେ ଉପଭୋଗକାରୀ ବୋଲି, ଏଇଟା ହେଉଛି ଆମର, ସେଥିପାଇଁ ଆମର ଦୁଃଖ ପାଉଛେ, ଆନନ୍ଦ ପାଇପାରୁନାହିଁ। ସର୍ବଲୋକ ମହେଶ୍ୱର, ସିଏ ହେଉଛନ୍ତି ମାଲିକ, ଆମେ ନୁହଁ, ଏବଂ ସିଏ ହେଉଛନ୍ତି ସମସ୍ତଙ୍କର ନିଜର ବ୍ୟକ୍ତି, ସୁହୃଦଂ ଅତ୍ୟନ୍ତ ଆପଣାର ବ୍ୟକ୍ତି। ଏତିକି ଜିନିଷ ଜାଣିଲେ ଜଣେ ଆନନ୍ଦରେ ରହିବ, ଯେ ଶାନ୍ତିପ୍ରାପ୍ତିର ଉପାୟ ପ୍ରଭୁପାଦ ମହାରାଜ କହନ୍ତି। ତେଣୁ ଇଏ ଯେଉଁ ରହିଛନ୍ତି ରେମି ଭଗବାନଙ୍କର ଗୁଣଗାନ କରି କରି ଗୋପୀମାନଙ୍କର ଯେଉଁ ରହିଥିଲା ବିରହ ତାହାକୁ ଦୂର କରିଦେଲେ। ଗୋପୀମାନେ ଭଗବାନ ବିରହରେ ମୃତ୍ୟୁବରଣ କରିଛନ୍ତି। ଆ ସବୁ ପୂର୍ବରୁ ବର୍ଣ୍ଣନା କରାଯାଇଛି, ଆମେ ସବୁ ବର୍ଣ୍ଣନା କରିସାରିଛେ। କହିଲେ କାଲି ନହେଲେ ପରଦିନ ଆମେ ମୃତ୍ୟୁବରଣ କରିବୁ। ତେଣୁ ଭଗବାନ ଯେଉଁ ସନ୍ଦେଶ ଦେଇଥିଲେ, ଗୋଟେ ସନ୍ଦେଶ ଏଭଳି ଥିଲେ, ତାଙ୍କୁ କହିଲେ ତୁମେ ଆଖି ବୁଝ। ଆଖି ବୁଝିଲେ ସବୁ ସବୁ ଭଗବାନ ଆସିକି ତାଙ୍କ ସହିତ ଲୀଳା କଲେ, ରାସ ଲୀଳା କଲେ, 100 କୋଟି ବର୍ଷ ଧରିକି ସେଠି ହେଇଗଲା ଗୋଟିଏ ମୁହୂର୍ତ୍ତରେ। ଏ ଭଗବାନଙ୍କର ଅଚିନ୍ତ୍ୟ ଶକ୍ତି। ଯେଭଳି ଭାବରେ ଦଶମ ସ୍କନ୍ଧ 19 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ ଗୋପ ଭଗବାନଙ୍କର ସାଙ୍ଗ ବାଳକମାନେ ମୁଞ୍ଜା ଟବିରେ ଗାଭୀ ଗୋଚାରଣ କରୁଥିଲା ବେଳେ ଦାବାନଳ ହୋଇଯାଇଥିଲା, କ'ଣ ଜଙ୍ଗଲରେ ନିଆଁ ଲାଗିଯାଇଥିଲା, ସେମାନେ ଆତୁର ହେଇକି କୃଷ୍ଣଙ୍କୁ ପ୍ରାର୍ଥନା କଲେ, ରକ୍ଷା କର, ରକ୍ଷା କର, ରକ୍ଷା କର। ଭଗବାନ କହିଲେ କିଛି ଅସୁବିଧା ନାହିଁ, ତୁମେ ଆଖି ବୁଝ, ଆଖି ବୁଝ, ଆଖି ବୁଝ। ସେ ଆଖି ବୁଝିଦେଲେ ଯେତେବେଳେ ସାଙ୍ଗେ ସାଙ୍ଗେ ସେଥିରୁ ଉଦ୍ଧାର ପାଇଗଲେ ଏବଂ ଭାଣ୍ଡିର ବଟ ପାଖରେ ଆସି ପହଞ୍ଚିଗଲେ, ନିଆଁଟା କୁଆଡ଼େ ପଳେ। ଭଗବାନ ନିଆଁକୁ ପାନ କରିଦେଲେ, ଅଗ୍ନି ପାନ କରିଦେଲେ। ଭଗବାନ ମୁଖ ହେଉଛି ଅଗ୍ନି, ଭଗବାନ ସିଏ। ଆମେ ଯଦି ଟିକିଏ ତତଲା ଜିନିଷ ନେଇଗଲେ ଯିବ, ଆମର ଫୋଟକା ହେଇଯିବ, ତା'ର ଯେଉଁ ସ୍ୱାଦୁ ଥିବ ସବୁ ଚାଲିଯିବ। କିନ୍ତୁ ଇଏ ଫ୍ୟାନ୍ଟାକୁ ବନ୍ଦ କରିଦେଲେ, ତେଣୁ ଇଏ ଯେଉଁ ରହିଛନ୍ତି ଭଗବାନ ସିଏ ଭଗବାନ ଅଗ୍ନିପାନ ସମସ୍ତଙ୍କ ସମସ୍ତଙ୍କ ସାମ୍ନାରେ ଅଗ୍ନିପାନ କରିଥିଲେ। ଦଶମ ସ୍କନ୍ଧ 70 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେତେବେଳେ କାଳିଓ ଦମନ କଲେ, ସେହି ସମୟରେ ସମସ୍ତଙ୍କ ସାମ୍ନାରେ ପାନ କରିଥିଲେ ଏବଂ ବର୍ତ୍ତମାନ 19 ଅଧ୍ୟାୟରେ ସମସ୍ତଙ୍କ ଆଖି ବୁଝିକିରି ପାନ କଲେ। ଏସବୁ ଲୀଳା ଆଲୋଚନା ହେଉଥିଲା ବ୍ରଜରେ, ଯେତେବେଳେ ସାଙ୍ଗ ବାଳକମାନେ ଫେରି ଆସୁଥିଲେ ସନ୍ଧ୍ୟାବେଳେ, ସେସବୁ ଆଲୋଚନା ହେଉଥିଲା। ଆଜି ଏଇ ଲୀଳା ହେଲା, ଆଜି ଏଇ ଲୀଳା ହେଲା, ଆଜି ଏଇ ଲୀଳା ହେଲା। ଏମିତିକି ଗୋପୀମାନେ ମଧ୍ୟ ଯେଉଁ ରହିଛନ୍ତି, ସେମାନେ ସବୁ ଯାଇକରି ମଥୁରାକୁ ଯାଉଥିଲେ ଯେତେବେଳେ ଦହି କ୍ଷୀର ଲହୁଣୀ ବିକ୍ରି କରିବା ପାଇଁ, ଯେଉଁ କୁହାଯାଇଛି ଯେଉଁ ସେ ଶ୍ଳୋକ ଅଛନ୍ତି, ବିଲ୍ୱମଙ୍ଗଳ ଠାକୁର ବର୍ଣ୍ଣନା କରି ରଚନା କରିଛନ୍ତି, ଗୋପୀ ଯେଉଁ କ'ଣଟା ଆର କ'ଣଟା ନା ନା ଗୋପୀମାନେ ଯେଉଁ ଯାଉଥିଲେ ନେଇକିରି, ଗୋପୀମାନେ ଗୋପେ ଗୋପା ଗୋପୀ କାମାନ ଗୋପୀ ଗୋପୀମାନେ ସେ ଦହି ଦହି ଦୁଧ ଲହୁଣୀ ସବୁ ନେଇକି ଯାଉଥିଲେ। ସେ କହୁଥିଲେ ଗୋବିନ୍ଦ ଦାମୋଦର ମହାଦ୍ମେତି, କ'ଣ ତାଙ୍କର ଚିତ୍ତ ଭଗବାନଙ୍କ ପାଖରେ ରହିଯାଇଥିଲା ହୃଦୟ। ତେଣୁ ସେମାନେ ବିକ୍ରେତୁ କାମା କ୍ଷୀଳ ଗୋପ କନ୍ୟା ମୁରାରି ପାଦାର୍ପିତ ଚିତ୍ତ ବୃତ୍ତି ଦଧ୍ୟାଧିକଂ ମୋହ ବସାଦ ଭୋଜ ଗୋବିନ୍ଦ ଦାମୋଦର ମହାଦ୍ମେତି। ବିକ୍ରେତୁ କାମାନ ସବୁ ଯାଉଥିଲେ ବିକ୍ରି କରିବା ପାଇଁ, ବିକ୍ରି କରିବା ପାଇଁ ଦହି ଲହୁଣୀ ସବୁ ନେଉଥିଲେ। ଭଗବାନ ଯାଇକି ବାଟରେ ତାଙ୍କୁ କହୁଥିଲେ ମୋତେ ଟ୍ୟାକ୍ସ ଦିଅ, ଦାନଘାଟି ରହିଛି, ବୃନ୍ଦାବନ ସବୁ ରହିଛି, 84 କୋଷ ବୃନ୍ଦାବନ ରହିଛି। ଭଗବାନ ଏଭଳି ଭାବେ ତାଙ୍କ ସହିତ ସବୁ ଲୀଳା କରିଥିଲେ। କହିଲେ ଏଇଟା ହେଉଛି ମୁଁ ରାଜା, ଏଠିକାର ଦାନ ଦେବାକୁ ପଡ଼ିବ, ଦାନଘାଟି ଦାନ ନଦେଲେ ତୁମକୁ ଛଡ଼ାଯିବ ନାହିଁ। ଏଇଭଳି ଭାବରେ ଟ୍ୟାକ୍ସ କଲେକ୍ସନ୍ କରୁଥିଲେ ଭଗବାନ। ତେଣୁ ସିଏ ଯେଉଁ ଯାଉଥିଲେ ସେଠି ଖାଲି ଦହି ଦହି ବିକ୍ରି କରୁଥିଲେ ତା ନୁହଁ, ସବୁ ଗୋପୀମାନେ ଯେଉଁ ରହିଛନ୍ତି ମଥୁରାର, ବିଶେଷ ଭାବେ ବ୍ରାହ୍ମଣୀମାନଙ୍କ କଥା କୁହାଯାଏ, ବ୍ରାହ୍ମଣୀମାନେ ଯେଉଁ କ୍ଷୀର ଇତ୍ୟାଦି କିଣୁଥିଲେ, ସେହି ସମୟରେ କଥା ଆଲୋଚନା ଚାଲିଥିଲା, ଭଗବାନ ଆଜି ଏଇ ଲୀଳା କଲେ, ଏଇ ଲୀଳା କଲେ, ଏଇ ଲୀଳା କଲେ, ସବୁ ଶୁଣି ଶୁଣି ସେମାନେ ଭକ୍ତ ହେଇଗଲେ। ତେଣୁ ଭଗବାନ ଯେତେବେଳେ ତାଙ୍କର ଗୋପବାଳକମାନଙ୍କ ସହିତ ମଥୁରା ନିକଟରେ ଗୋଚାରଣ କରୁଥିଲେ, ତାଙ୍କର ଗୋପବାଳକମାନେ କହିଲେ ସେଦିନ ଆମକୁ, ଆମ ପାଖରେ ଗୋଟେ ବଡ଼ ଅସୁର ରହିଛି, ସେଟାକୁ ହତ୍ୟା କର, ତୁମେ ଏତେ ଅସୁର ହତ୍ୟା କରନି, ଗୋଟେ ବଡ଼ ଅସୁରକୁ ହତ୍ୟା କର ନା କ'ଣ ନା, ଏଇଟା ଆମର କ'ଣ କ୍ଷୁଧା ଅସୁର, ଆମକୁ ବହୁତ କ୍ଷୁଧା ହେଉଛି। ଭଗବାନ କହିଲେ ଠିକ୍ ଅଛି, ତୁମେ ଯାଅ ଏ ପାଖରେ, ପାଖରେ ଥିଲା ମଥୁରା, ମଥୁରା ନଗରରେ, ମଥୁରା ସହରରେ ଯେଉଁ ବ୍ରାହ୍ମଣମାନେ ରହିଛନ୍ତି ସେମାନେ ହେଉଛନ୍ତି ବ୍ରାହ୍ମଣ, କହିଲେ ଯାଜ୍ଞିକ ବ୍ରାହ୍ମଣ, ଗରୁଡ଼ ପୁରାଣ ବର୍ଣ୍ଣନା କରାଯାଇଛି, ବ୍ରାହ୍ମଣାନ ସହସ୍ର ବ୍ରାହ୍ମଣାନ ସହସ୍ରେଶୁ ସତ୍ୟଜାତି ବିଶିଷ୍ୟତେ। क्षत्रिया जी जो मैंने यज्ञ करती से मैंने साधारण ब्राह्मण मान उन्नत स्थित अच्छा तेणु से मैंने जाज्ञिक ब्राह्मण तेरे जाते भगवान सांग बाड़क मैंने कहले प्रणाम करके आम भगवान ये अच्छा क्षुधा हो कि खाद्य प्रदान कर सुणिले ना हाँ कहले कि ना कहले किसी कहले ना बहुत समय से पड़ कि रही फेरी आसे तापर जो भगवान कहे तुम आउ थे जाऊन सेठी ना ना आम आठ की जीवना ना ना एथरिक से ब्राह्मण मान पाक जीवना पत्नी मान पाक जीव तेणु जो पत्नी मान पाक गले से पत्नी मैंने शुणिक रही भगवान कथा भक्त होती भगवान भक्त हवापी आरंभ हो श्रवण श्रवण कीर्तन विष्णु स्मरण इत्यादि जो भक्तिर नौटी अंग रही आरंभ हो श्रवण रु तेणु यहाँ श्रवण कर से भक्ति भक्त हो जाते स्वामी मैंने ये शास्त्र अध्ययन कर यज्ञ कर सब कर यज्ञ मूल वेदर प्रकृत वस्तु कौन से जाणी ना बहुत लोक अच्छा आम चैतन्य चरितामृत वर्णना कर जे हजार कोटि कोटि जो जीव अच्छा 84 लाख प्रकार जीव अच्छा से दुई प्रकार विभक्त स्थावर एवं जंगम जंगम स्थलचर और जलचर पुणी रही तेणु एम भितर मनुष्य जाति हूँ अति अल्पतर 4 लाख प्रकार 84 लाख प्रकार जीव मान भितर 4 लाख हूँ मनुष्य जन्म हाँ भितर अधिकांश होती कौन बौद्ध पुलिंद म्लेच्छ से भगवान ग्रहण करती ना से असुर सब बौद्ध गोटे धर्म है से सब असुर भागवत वर्णना कर समूहा असुर द्विषाम निकटेश भविष्य व्यासदेव जो बड़े रचना करुले भागवत 5000 वर्ष तले रचना करते से समय बुद्धदेव आसी नथिले भविष्य आसवे से भविष्य काल में कहगला निकटेश भविष्य निकट देश आसवे समूहाय सुर द्विषाम सुर द्विषा कहले सुर कहले देवता देवता मान जो विरोधी असुर तेणु बौद्ध मान सब असुर से सबू से भगवान ग्रहण करती ना बौद्ध मेच्छ पुलिंद मेच्छ कहले जो मैंने कौन आमिष भक्षणकारी शास्त्र को ग्रहण करती ना मेच्छ मेच्छ निभ निदाने कलयसी कर बाड़म भागवत जेना मैंने से जवन जवन हो भागवत को जो मैंने मानती ना भागवत विधि अनुसार जीवन जापन करती ना से जवन मेच्छ हो जो मैंने आमिष भक्षण करते प्रभुपाद महाराज कहते तेणु ये समस्ते भगवान को ग्रहण करती ना आतीक भगवान रही जी लोक रे से भितर अधिकांश होती वेद को मुखर मानती कहते आम वैदिक आर्य आम वेद को वेद अनुसार आम कार्य करेद कि वेद को मुखर मानुस वेदर वेद निश्चित कर्म करेद निश्चित जो रही करना दूतंग पान स्त्रीयंग सुना ये अधर्म चतुर्विधा द्वित क्रीड़ा निशा प्राण निशा द्रव्य सेवन अवैध स्त्री संग एवं आमिष भक्षण इत्यादि द्यूतम पान स्त्री सुना ये सब करती से वेदर दुहाई देकरी तेणु से बुद्धदेव आसिले वेद को निंदा कले ये सब कथा रही आउ जी लोक रे अल्प लोक रे से कर्मकांड से यही स्वर्ग को जीवाई से वेदर से कहती यहाँ हूँ वेदर सबुठू कौन सार वस्तु हूँ यहाँ भगवदगीत भगवान कहले द्वितीय अध्याय जामीमा पुष्पिता बाचंग प्रबदंती अभिपस्थित वेदवाद रता पाठ नान्य स्थिति बाधीन वेदरे ये जो कर्मकांड धारा रही वेदर तीनोटी कांड रही कर्मकांड ज्ञानकांड उपासना कांड नरोत्तम दास ठाकुर कहले कर्मकांड ज्ञानकांड केवल भी शिर भाण्ड अमृत बोलिया जेबा खाय नाना जोनी सदा फिरे कदर्ज्य भक्षण करे तार जन्म आध पाते जाय कर्मकांड प्राय अधिकांश से स्वर्ग को जीवाई करती कार्य करती वेदर यहाँ से कहते सार जिनस कि वेदर सार हूँ भगवान कृष्ण को जाणवा भगवद गीता 15 अध्याय 15 श्लोक कहगला वेदेश सर्वैरहमे वेद्यो समस्त वेदरे गांतव्य वस्तु वस्तु होती भगवान तेणु ତାଙ୍କର ସ୍ୱାମୀମାନେ ଜାଣିପାରିଲେଣି, ଏତେ ଉନ୍ନତ କୂଳରେ ଜନ୍ମ ହେଇଛନ୍ତି, ଏତେ ଶାସ୍ତ୍ର ଅଧ୍ୟୟନ କରିଛନ୍ତି, ଏତେ ମନ୍ତ୍ରବିଦ୍ ରହିଛନ୍ତି, ଏତେ କ'ଣ ଦକ୍ଷ ରହିଛନ୍ତି, କେତେ କ'ଣ ସବୁ ରହିଛନ୍ତି, ତାଙ୍କୁ ଧିକାର କଲେ, ନିଜେ ଧିକାର କଲେ ନିଜକୁ। ତାଙ୍କର ପତ୍ନୀମାନେ ଯେତେବେଳେ ଜାଣିଲେ ଏଭଳି ସେମାନେ ଭକ୍ତିର ଉନ୍ନତ, ଭକ୍ତିମାନେ ଯେତେବେଳେ ଶୁଣିଲେ ଭଗବାନ ଆସିଛନ୍ତି, ଭଗବାନ ସେ ତେଣୁ ଯାହା ରୋଷେଇ ହେଇଥିଲା ଯଜ୍ଞରେ ପ୍ରଦାନ କରିବା ପାଇଁ ସବୁ ଧରିକି ଚାଲିଲେ, ଭଗବାନ ସବୁ ଅର୍ପଣ କଲେ। ଏଇଭଳି ଭାବେ ଦଶମ ସ୍କନ୍ଧ 23 ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ଲୀଳା ଏଇଭଳି ଭାବରେ ଗାନ କରାଯାଉଥିଲା। ଆଜି ଭଗବାନଙ୍କର ଆବସେନ୍ସରେ ଭଗବାନ ଯେତେବେଳେ ଚାଲିଯାଇଛନ୍ତି ମଥୁରାକୁ, ମଥୁରା ଲୀଳା ସବୁ ଚାଲିଛି ସେଠି, ବୃନ୍ଦାବନ ଲୀଳା ବନ୍ଦ ହେଇଗଲା। ବୃନ୍ଦାବନ ଭଗବାନ କୁହାଯାଏ, ଭଗବାନ ହେଉଛନ୍ତି ଦ୍ୱାରକାରେ ପୂର୍ଣ୍ଣ, ମଥୁରାରେ ପୂର୍ଣ୍ଣତର, ଏବଂ ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ। ପୂର୍ଣ୍ଣତମ ଲୀଳା ସରିଗଲା ଭଗବାନଙ୍କର, 11 ବର୍ଷ ପାଖାପାଖି ଯେଉଁ ଲୀଳା କଲେ ସରିଗଲା। କିନ୍ତୁ ସେଇ ଲୀଳା ଯେତେବେଳେ ଗାନ କରାଯାଉଛି, ଭଗବାନ ସେଇଠି ଉପସ୍ଥିତ ଅଛନ୍ତି। ତେଣୁ 11 ମାସ କାଳ ଯେଉଁ ଲୀଳା କଲେ, 11 ମାସ କେଉଁ ଲୀଳା କଲେ, ସମସ୍ତଙ୍କର ନନ୍ଦଗ୍ରାମରେ ଥିବା ସମସ୍ତ ନନ୍ଦଗ୍ରାମ ପୁରା ବ୍ରଜବାସୀମାନେ ସମସ୍ତେ ବିଭିନ୍ନ ସ୍ଥାନରେ କେଉଁଠି କ'ଣ ଭଗବାନଙ୍କ ଲୀଳା ହେଇଥିଲା ସେସବୁ ସ୍ଥାନକୁ ଯାଇକରି ସରିତ ବନ ଦ୍ରୋଣୀ ବିକ୍ଷନ କୁସୁମିତା ଧ୍ରୁବାନ କୃଷ୍ଣ ସଂସ୍ମାରଣ ରେମେ ହରିଦାସ ବ୍ରଜୁକ ସାମ ଏଇଭଳି ଭାବରେ ବର୍ଣ୍ଣନା କରାଯାଏ। ସବୁଠାରେ ସରିତ ଜଳ ଯେଉଁଠି ନଦୀରେ ବା ପୁଷ୍କରିଣୀରେ ବା ଏସବୁ ସ୍ଥାନରେ ଭଗବାନଙ୍କ କ'ଣ ସବୁ ଲୀଳା ହେଇଥିଲା, ଗୋବିନ୍ଦ କୁଣ୍ଡ ତାପରେ କୁସୁମ କୁଣ୍ଡ ଇତ୍ୟାଦି କେତେ ପ୍ରକାର ସବୁ ରହିଛି ଜଳ ସ୍ଥାନ ସବୁ ରହିଛି। ସରିତ ମାନସ ଗଙ୍ଗା, ମାନସ ଗଙ୍ଗାରେ ଭଗବାନଙ୍କ ଲୀଳା ହେଇଥିଲା, ଯମୁନାରେ ଲୀଳା ହେଇଥିଲା, ଏଇଭଳି ଭାବରେ ସବୁଠାରେ ସରିତ ବନ ଦ୍ୱାଦଶ ବନ ରହିଛି, ଜୟ କ'ଣ ଦ୍ୱାଦଶ କାନନ, ତେଣୁ ବିଭିନ୍ନ ଲୀଳାରେ ମହାବନ ଇତ୍ୟାଦି ବିଭିନ୍ନ ପ୍ରକାର ଯେତେ ତାଳବନ ଏସବୁ କେତେ କ'ଣ ସବୁରେ କେତେ ଲୀଳା ସବୁ ଭଗବାନ କରିଛନ୍ତି, ଏସବୁ ଲୀଳାକୁ ସେମାନେ ଗାନ କରୁଥିଲେ। ସରିତ ବନ ଗିରି ଗିରି ଯେତେବେଳେ 7 ବର୍ଷ ହେଇଥିଲେ ଭଗବାନ, ସେ ଯେଉଁ ଗୋବର୍ଦ୍ଧନକୁ ଧାରଣ କରିଥିଲେ 7 ଦିନ ଧରି ଧାରଣ କଲେ, ଆମର ଶିଶୁମନ୍ଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହୁଥିଲେ କେମିତି ଧାରଣ କଲେ, ଯେତେବେଳେ ଇନ୍ଦ୍ରଙ୍କର ପୂଜାକୁ ବନ୍ଦ କରିଦେଲେ, ଯେଉଁ ରହିଛି ଦୀପାବଳି ଦିନ, ଦୀପାବଳି ଅମାବାସ୍ୟା ତିଥିରେ ସେଇଦିନ ହେଉଥିଲା, ସେଇଟାକୁ ବନ୍ଦ କରିଦେଲେ ଯେତେବେଳେ, ତା ପରଦିନ ହେଉଛି ଭାଇଦୂଜ, ଭଉଣୀମାନେ ଭାଇଙ୍କୁ ପୂଜା କରନ୍ତି ଭାଇଦୂଜ, ଏଇଟା ସରିଲା ପରେ ତୃତୀୟ ଦିନ ଆରମ୍ଭ ହେଇଗଲା ବର୍ଷା, ଏତେ ବର୍ଷା ହେଲା ପ୍ରବଳ ବର୍ଷା, ଇନ୍ଦ୍ର କହିଲେ ପଠାଇଦେଲେ ସମ୍ବର୍ତ୍ତକ ମେଘକୁ, ପ୍ରଳୟ ସମୟରେ ଯେଉଁ ମେଘ ଆସେ ସେଇ ମେଘକୁ ପଠାଇଦେଲେ, ଯାହ ବୃନ୍ଦାବନବାସୀଙ୍କୁ ସମସ୍ତଙ୍କୁ ହତ୍ୟା କର, ଭାବିମାନଙ୍କୁ ସମସ୍ତଙ୍କୁ ନଷ୍ଟ କରିଦିଅ। ତେଣୁ ଗୋପମାନେ ଗୋପୀମାନେ ସବୁ କ୍ରନ୍ଦନ କଲେ, କୃଷ୍ଣଙ୍କୁ ଡାକିଲେ ପ୍ରାର୍ଥନା କଲେ, ଭଗବାନ ଧାଇଁଗଲେ, ଧାଇଁକିରି ଗୋବର୍ଦ୍ଧନକୁ ଧାଡ଼ିଦେଲେ, ବାଁ ହାତରେ ଧରିଦେଲେ, ହାତରେ ଆଙ୍ଗୁଠିରେ ଗୋଟେ ହାତ ଧରିକି ଟେକି ପକାଇଦେଲେ, ଉପରକୁ ଟେକିଦେଲେ, ଫିଙ୍ଗିଦେଲେ ଉପରକୁ ବଲ୍ ଭଳିଆ ଫିଙ୍ଗିଦେଲେ, ସମସ୍ତେ ଦେଖୁଛନ୍ତି। ଏବଂ ସେ ଯେତେବେଳେ ତଳକୁ ପଡ଼ିଲା, ସେ ସେତେବେଳେ ବାଁ ହାତ ଆଙ୍ଗୁଠି କାଳିଆ ଆଙ୍ଗୁଠି ଦେଖାଇଦେଲେ, ଏଇଭଳି ଭାବରେ ସେ ଧାରଣ କଲେ 7 ଦିନ 7 ରାତି, ଗୋଟିଏ ପାଦ ପଛକୁ ଘୁଞ୍ଚେଇ ନାହାନ୍ତି ଭଗବାନ। ସିଏ ଭଗବାନଙ୍କ ଯେଉଁମାନେ ଏଇ ଭାବରେ ଆସିବେ ନାହିଁ, କ'ଣ ଯେଉଁମାନେ ପରମ୍ପରାରେ ଶୁଣିବେ ନାହିଁ, ସେମାନେ ଭାବିବେ ଏସବୁ ଘଟଣା, ଏସବୁ ମନଗଡ଼ା କଥା, ସେମାନେ ବୁଝିପାରିବେ ନାହିଁ ଭଗବାନଙ୍କର, ଭକ୍ତ ନହେଲେ ସେ ବୁଝିପାରିବେ ନାହିଁ କି ଭଗବାନଙ୍କ ଲୀଳାକୁ, ସେମାନେ କହିବେ ଏସବୁ ମନଗଡ଼ା କଥା, ଏସବୁ ମନଗଡ଼ା କଥା କୁହାହେଉଛି। ଆମର ଜଣେ ଆଚାର୍ଯ୍ୟ କହିଛନ୍ତି, ମନଗଡ଼ା କଥାକୁ ଲେଖିବା ପାଇଁ ବା ଶୁଣିବା ପାଇଁ ବୁଝିବା ପାଇଁ ଧ୍ୟାନ କରିବା ପାଇଁ ଲୋକମାନେ କାହିଁକି ଘର ଫର ସବୁ ତ୍ୟାଗ କରିକି ଯାଉଥିଲେ, ଜଙ୍ଗଲକୁ ଯାଇକରି ସବୁ ଭଗବାନଙ୍କର ଧ୍ୟାନରେ ମଗ୍ନ ରହୁଥିଲେ କ'ଣ ପାଇଁ? ଏଇଟା ତ କଳ୍ପନା ଜିନିଷ, ଟି ଭି ଦେଖିଲେ କଳ୍ପନା ଜିନିଷ ବହୁତ ବାହାରୁଛି, ସବୁଦିନେ ଫିଲ୍ମରେ ଲେଖା ହେଉଛି ବା ସିରିଏଲ୍ରେ ଲେଖା ହେଉଛି, ଦିସ୍ ଇଜ୍ ଅଲ୍ କ'ଣ ମାଇଥୋଲ ଇଏ ସବୁ ମନ କଳ୍ପନା ଜିନିଷ ବୋଲି କୁହାଯାଉଛି, ପ୍ରଥମେ ଲେଖା ହେଉଛି ସେଇଟା, କିନ୍ତୁ ସେଇଟାକୁ ସବୁ ଦେଖୁଛନ୍ତି, ଶୁଣୁଛନ୍ତି, ଚିନ୍ତା କରୁଛନ୍ତି, ତାଙ୍କର ସମୟ ଚାଲିଯାଉଛି, ପ୍ରକୃତ ଘଟଣାକୁ ଶୁଣୁନାହାନ୍ତି, ଏଇଟାକୁ ପ୍ରକୃତ ଘଟଣାଟାକୁ ଭାବୁଛନ୍ତି, ସେଇଟା ହେଉଛି ମନଗଡ଼ା ଜିନିଷ। ମନଗଡ଼ା ଜିନିଷ ହେଲେ ବି ତୁମେ ତ ସେଇ ସିନେମା ଦେଖୁଛ, ଏଇସବୁ ଦେଖୁଛ, ମନଗଡ଼ା ଜିନିଷ ଲେଖା ହେଉଛି, ସାର୍ଟିଫିକେଟ୍ ଦିଆଯାଉଛି, ଏଇଟା ମନଗଡ଼ା, କିନ୍ତୁ ସେଇଟା ବିଷୟରେ ଆଲୋଚନା ହେଉଛି, ତାକୁ କ'ଣ ପ୍ରାଇଜ୍ ଦିଆଯାଉଛି, ତାକୁ ସମ୍ମାନ କରାଯାଉଛି, କେତେ କ'ଣ ସବୁ ହେଉଛି କରାଯାଉଛି। କିନ୍ତୁ ଏଇ ଯେଉଁ ସତ୍ୟ ଘଟଣାଟାକୁ ଯେମିତି ଅର୍ଜୁନ କହିଲେ, ପ୍ରଭୁ ଆପଣ ଯାହା କହୁଛନ୍ତି ସବୁ ସତ୍ୟ, ସର୍ବମ ଏତଂ ରୀତଂ ମାନି ଆପଣ ଯାହା ସବୁ କହିଲେ ସବୁ ସତ୍ୟ କହିଲେ ଏବଂ ବ୍ରହ୍ମା ମଧ୍ୟ ତାଙ୍କର ନାରଦଙ୍କୁ କହୁଛନ୍ତି ମୋର କଥା କେବଳ ମିଥ୍ୟା ହେବ ନାହିଁ, ଭାଗବତମ ଯେଉଁ କହୁଛନ୍ତି ଏ ଭାଗବତମ କେବଳ ମିଥ୍ୟା ନାହିଁ, ଆଧାରେ କୌଣସି ମିଥ୍ୟା ଜିନିଷ ନାହିଁ, ମିଥ୍ୟା ବସ୍ତୁ ନାହିଁ, ପରମ ସତ୍ୟମ ସତ୍ୟଂ ପରମ ଧୀମୟୀ, ଖାଲି ସତ୍ୟ ନୁହଁ ଅନ୍ତିମ ସତ୍ୟ କୁହାଯାଇଛି ଭାଗବତମରେ, ସତ୍ୟଂ ପରମ ଧୀମୟୀ ଏଇଠି କୁହାଯାଇଛି, ଆରମ୍ଭ ହେଇଛି ସତ୍ୟଂ ପରମ ଧୀମୟୀ। କିନ୍ତୁ ଯେଉଁମାନେ ପରମ୍ପରାରେ ନ ଆସିବେ, ଉପଯୁକ୍ତ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରବଣ ନ କରିବେ, ସେମାନେ ଭାବିବେ ଏସବୁ ମନଗଢ଼ା ଜିନିଷ, ଟାଇମ୍ ପାସ୍ କରିବା ପାଇଁ ଏସବୁ ପଡ଼ୁଛନ୍ତି। ତେଣୁ ଯାହା ବି ହେଉ, ଏହିଭଳି ଭାବରେ ଏଗାର ମାସ କାଳ ରହିକରି ଯେତେବେଳେ ବିଦାୟ ନେଉଛନ୍ତି, ଏଇ ଶ୍ଳୋକରେ ସେଇଟା କୁହାଯାଉଛି। ଅର୍ଥ ଶବ୍ଦ ବ୍ୟବହାର କରାଗଲା, ଅର୍ଥ ଏହିଭଳି ଭାବରେ କ'ଣ ହେଲା ନା କାଳ ଏଇ ଯେଉଁ ରହିଛି ଏଗାର ମାସ କାଳ ରହିକରି, ତାପରେ ସେ ବିଦାୟ ନେଲେ, କାହାଠୁ ବିଦାୟ ନେଲେ, ଗୋପୀ ଅନୁଗାମ୍ପ୍ୟ, ପ୍ରଥମେ ଗୋପୀମାନଙ୍କଠାରୁ ନେଲେ, ବିଦାୟ ନେଲେ ଗୋପୀମାନେ। ଭଗବାନ ସମ୍ବାଦ ଯେଉଁ ଦେଇଥିଲେ ବିଶେଷ ଭାବରେ ଦୁଇ ଜଣ କଥା ମେନସନ୍ କୁହାଯାଇଥିଲା, ଦଶମ ସ୍କନ୍ଧ 46 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଗଛ ଉଦ୍ଧବ ବ୍ରଜଂ ସୌମ୍ୟଂ, କ'ଣ ଗଛ ଉଦ୍ଧବ ବ୍ରଜଂ ସୌମ୍ୟଂ ପ୍ରୀତୌ ନ ପ୍ରୀତିମାବହ, ପ୍ରୀତୌ ନ ମୋ ପିତାମାତାଙ୍କୁ ପ୍ରୀତି ପ୍ରଦାନ କରିବ, ଏବଂ ଗୋପୀନା ମତ୍ ବିୟୋଗାଧି ମତ୍ ସନ୍ଦେଶେ ବିମୋଚ୍ୟ, ଗୋପୀମାନଙ୍କ ଗୋପୀମାନେ ମୋର ବିୟୋଗରେ ଯେଉଁ ମନସ୍ଥାପ ରହିଛନ୍ତି, ମୋର ସନ୍ଦେଶ ପ୍ରଦାନ କରି ତାଙ୍କୁ ତାଙ୍କର ଦୁଃଖକୁ ଦୂର କର, ଏଇଭଳି ଭାବେ ସନ୍ଦେଶ ଦେଇଥିଲେ ଭଗବାନ, ଅନେକ ସନ୍ଦେଶ ଦେଇଥିଲେ, ଆମେ ସବୁ ଆଲୋଚନା କରାସାରିଛି। ତେଣୁ ଏହିଭଳି ଭାବରେ ସରିଗଲା କଥା, ଏଗାର ମାସ କାଳ ଚାହୁଁଛନ୍ତି ଯିବା ପାଇଁ, ସବୁ କଥା ସରିଲା ପୁଣି ଯିବା ପାଇଁ ଚାହୁଁଛନ୍ତି, ନା ଯାଅ ନା ଆଜି ନୁହଁ ରହିଯାଅ ରହିଯାଅ, ଏଇଭଳି ଭାବରେ ଯେମିତି କୁହାଯାଇଛି ପ୍ରଥମ ସ୍କନ୍ଧ 8 ଅଧ୍ୟାୟରେ। ଯେତେବେଳେ ଭଗବାନ କେତେ ମାସ କାଳ ରହିଗଲେ ସେଠି ମଧ୍ୟ କତିଚିତ ମାସ ଏକ୍ଜାକ୍ଟ ଲେଖା ହେଇନାହିଁ ଯଦିଓ, ସେଠି ମଧ୍ୟ କିଛି ଦିନ ବହୁତ ଦିନ ରହିଗଲେ, ମହାଭାରତ ଯୁଦ୍ଧ ପରେ ମଧ୍ୟ ରହିଗଲେ, ଏବଂ ଯୁଧିଷ୍ଠିର ମହାରାଜଙ୍କୁ ରାଜା, ଯୁଧିଷ୍ଠିର ମହାରାଜ ରାଜା ହେବା ପାଇଁ ଚାହୁଁନଥିଲେ, କାରଣ ଏଇ ଯେଉଁ 18-19 ସୈନ୍ୟ ମୃତ୍ୟୁବରଣ କଲେ, ଯୁଧିଷ୍ଠିର ମହାରାଜ ନିଜକୁ ଦୋଷୀ ବୋଲି ଭାବୁଥିଲେ, ଯଦିଓ ଭଗବତ ଗୀତାର ଜ୍ଞାନରେ ଅର୍ଜୁନଙ୍କର ମୋହ ଦୂର ହୋଇଗଲା, କିନ୍ତୁ ଯୁଧିଷ୍ଠିର ମହାରାଜଙ୍କର ଶୋକ ଦୂର ହେଇପାରିଲା ନାହିଁ ବୋଲି କୁହାଯାଏ। ଯାହା ହଉ, ଭଗବାନ ତାଙ୍କୁ ନେଇକରି ଗଲେ ଭୀଷ୍ମଦେବଙ୍କ ପାଖକୁ, ପ୍ରଥମ ସ୍କନ୍ଧ 9 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭୀଷ୍ମଦେବ ସବୁ ଦାନ ଧର୍ମ, ରାଜଧର୍ମ, ସ୍ତ୍ରୀ ଧର୍ମ, ଭାଗବତ ଧର୍ମ, ସବୁ ଧର୍ମକୁ ଗୋଟା ସଂକ୍ଷେପରେ ଗୋଟା ବିସ୍ତାର ଭାବରେ ବର୍ଣ୍ଣନା କଲେ ମହାଭାରତରେ ଅନୁଶାସନ ପର୍ବରେ ବର୍ଣ୍ଣନା କରାଯାଇଛି। ଏସବୁ ଶୁଣି ଯୁଧିଷ୍ଠିର ମହାରାଜଙ୍କ ଶୋକ ଦୂର ହେଲା। ତେଣୁ ଯେତେବେଳେ ଅନ୍ତିମରେ ଯେତେବେଳେ ଯିବା ପାଇଁ ବିଦାୟ ନେଇକି ଯାଉଛନ୍ତି, ସେହି ସମୟରେ ପ୍ରଥମ ସ୍କନ୍ଧ 7 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ ଯେତେବେଳେ ବିଦାୟ ନେଇ ଯାଉଛନ୍ତି, ସେହି ସମୟରେ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱତ୍ଥାମା ତା ପୂର୍ବରୁ 7 ପୁତ୍ରଙ୍କୁ ହତ୍ୟା କରିଦେଇଥିଲେ, ପାଣ୍ଡବମାନଙ୍କ 7 ପୁତ୍ରଙ୍କୁ ହତ୍ୟା କରି ଶୋଇଥିଲା ବେଳେ ତାଙ୍କୁ ହତ୍ୟା କଲେ, 5 ପୁତ୍ର। ତାପରେ ଯେତେବେଳେ ଫେରି ଯାଉଛନ୍ତି, ସେହି ସମୟରେ ସେ ପୁଣି ତାଙ୍କୁ ମାରିବା ପାଇଁ ପାଣ୍ଡବମାନଙ୍କୁ ଏବଂ ଅନ୍ତିମ ସନ୍ତାନ ଥିଲେ ଉତ୍ତରାଙ୍କର ଗର୍ଭରେ, ଯିଏକି ପରେ ପରୀକ୍ଷିତ ହେଲେ, ତାଙ୍କୁ ହତ୍ୟା କରିବା ପାଇଁ ବାଣ କ'ଣ ବ୍ରହ୍ମାସ୍ତ୍ରକୁ ପ୍ରେରଣ କରିଥିଲେ। ଭଗବାନ ତାଙ୍କୁ ଉଦ୍ଧାର କଲେ, ରକ୍ଷା କଲେ, ପାଣ୍ଡବମାନଙ୍କୁ ରକ୍ଷା କଲେ, ଏବଂ ଉତ୍ତରାଙ୍କର ଗର୍ଭକୁ ରକ୍ଷା କଲେ, ଏବଂ ଯେତେବେଳେ ଫେରୁଛନ୍ତି, ସେହି ସମୟରେ କୁନ୍ତୀ ମହାରାଣୀ ସ୍ତୁତି କଲେ ଭଗବାନଙ୍କୁ। ପ୍ରଥମ ସ୍କନ୍ଧ 8 ଅଧ୍ୟାୟରେ 26 ସ୍ତୁତି ରହିଛି, ସ୍ତୁତିରେ ଭଗବାନଙ୍କ ଲୀଳାଗାନ କରାଯାଇଛି, ଭଗବାନଙ୍କ ଗୁଣଗାନ କରାଯାଇଛି। ତେଣୁ ଯେତେବେଳେ ସରିଲା ପରେ ଯେତେବେଳେ ବିଦା ନେଇକି ଯିବା ପାଇଁ ବସିଛନ୍ତି, ଯୁଧିଷ୍ଠିର ମହାରାଜ ମନା କରିଦେଲେ, କାହିଁକିନା ଆଜି ନାହିଁ କାଲି ଯିବ ପରେ ଯିବ କହିକି ଏଇଭଳି ପୁଣି କିଛି ଦିନ ରହିଗଲେ, ଏଇଭଳି ଭାବରେ ଅନେକ ମାସ ରହିଗଲେ ସେଠି କୁହାଯାଏ। ଯାହା ବି ହଉ, ଏଠି ମଧ୍ୟ ସେଇଭଳି ଭାବରେ 11 କାଳ ରହିଗଲେ, ତେଣୁ ଗୋପୀମାନଙ୍କ ପାଖରୁ ଅନୁଜ୍ଞା, ଗୋପୀମାନଙ୍କ ପାଇଁ ବିଶେଷ ସନ୍ଦେଶ ଥିଲା, ଗୋପୀମାନଙ୍କ ପାଇଁ ଅନେକ ସନ୍ଦେଶ ଥିଲା। ତେଣୁ ଗୋପୀ ଅନୁଜ୍ଞାପ୍ୟ ଆମର ଅନ୍ୟ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, 100 ଯେଉଁ ରହିଛନ୍ତି ଗ୍ରୁପ୍ ରହିଛନ୍ତି, ଗୋପୀମାନଙ୍କର 100 ଗ୍ରୁପ୍ ରହିଛି, 100 ଗୋପୀମାନଙ୍କ ପାଇଁ 100 ପ୍ରକାର ସନ୍ଦେଶ ଥିଲା, ଉଦ୍ଧବ ଯେଉଁ ପ୍ରଦାନ କରୁଥିଲେ। ତେଣୁ ଏହିଭଳି ଭାବରେ କାଲି ଯିବ ପରେ ଯିବ ଏହିଭଳି ଭାବରେ ହେଇକରି 11 କାଳ ରହିଗଲେ, ତେଣେ ମଧ୍ୟ ଅସୁବିଧା ହେ ମଥୁରାରେ ମଧ୍ୟ ଅସୁବିଧା ଇଏ ହେଉଛନ୍ତି ପ୍ରଧାନମନ୍ତ୍ରୀ କିନ୍ତୁ ବର୍ତ୍ତମାନ ଭାରତ ଚାଇନା ଯୁଦ୍ଧ ଆରମ୍ଭ ହୋଇଗଲା ସେଇଭଳି ଭାବରେ ଯୁଦ୍ଧ ଆରମ୍ଭ ହୋଇଯିବ ପ୍ରତି କେତେବେଳେ ଯୁଦ୍ଧ ଆରମ୍ଭ ହୋଇଯିବ କହିହେବ ନାହିଁ ରାଜା ଯିଏ ହେବେ ତାଙ୍କର ଏଇସବୁ ଚିନ୍ତା ରହିବ ରାଜ୍ୟ ଶାସନ ରହିବ ତେଣୁ ଅଠର ବାଳ ଆସିବେ ଯୁଦ୍ଧ କରିବେ କିଏ ଉଗ୍ରସେନ କଂସର ଶ୍ୱଶୁର ଜରାସନ୍ଧ ଉଗ୍ରସେନ ଉଗ୍ରସେନ ରାଜା ଥିଲେ ଜରାସନ୍ଧ ଯୁଦ୍ଧ କରିବେ ଅଠର ବାର ଆସି ଯୁଦ୍ଧ କରିବେ ଏବଂ ଆଉ ଥରେ ଲାଷ୍ଟକୁ ଆସିବେ କାଳଯବନ ଆସିବେ କାଳଯବନ ଗୋଟିଏ କୋଟି ନା କେତେ ତିନି କୋଟି ସୈନ୍ୟ ଆଣିକି ଆସିବେ ଏସବୁ କଥା ରହିଛି ଯୁଦ୍ଧ କରିବେ ସବୁ ତେଣୁ ଦାସାରହ ଶବ୍ଦ ବର୍ଣ୍ଣନା କରାଯାଇଛି ଅଥବା ଗୋପୀ ଅନୁଜ୍ଞାପ୍ୟ ତେଣୁ ଗୋପୀମାନଙ୍କ ଠାରୁ ନେଲେ ବିଦାୟ ନେଲେ ଅଥବା ଗୋପୀ ଅନୁଜ୍ଞାପ୍ୟ ଯଶୋଦା ନନ୍ଦମୟ ବଚ ତାପରେ ଯଶୋଦାଙ୍କ ପାଖକୁ ଯାଇକରି ନନ୍ଦଙ୍କ ପାଖକୁ ଯାଇକରି ବିଦାୟ ନେଉଛନ୍ତି ଯିବି ମୋତେ ବିଦାୟ ଦିଅନ୍ତୁ ଗୋପାନାମ ଆମନ୍ତ୍ରିତ ଦାସାର ହୋ ଗୋପାନାମ ଯେଉଁ ସାଙ୍ଗ ବାଳକମାନେ ଅଛନ୍ତି ଗୋପମାନେ ଭଗବାନ କୃଷ୍ଣଙ୍କର ସାଙ୍ଗମାନେ ଉଦ୍ଧବଙ୍କର ସାଙ୍ଗ ହେବେ ଏକା ବୟସ ସମବୟସ୍କ ସବୁ ପାଖାପାଖି ତେଣୁ ତାଙ୍କଠାରୁ ଗୋପମାନଙ୍କ ଠାରୁ ଆମନ୍ତ୍ରିତ ତାଙ୍କ ସହିତ ଆଲୋଚନା କରି ତାଙ୍କଠାରୁ ବିଦାୟ ନେଇକରି ଦାସାରହ ଇଏ ହେଉଛନ୍ତି ଦାସାରହ ଭଗବାନ ଯଦୁବଂଶରେ ବହୁତ ବଂଶ ସବୁ ଆସୁଛନ୍ତି ଦାସାରହ ଗୋଟେ ବଂଶ ମଧୁବଂଶ କ'ଣ ବୃଷ୍ଣୀ ବଧୁ ଅନେକ ପ୍ରକାର ବଂଶ ରହିଛନ୍ତି ଦାସାରହ ଗୋଟେ ବଂଶ ସାତୁତାଙ୍ଗ ଏଭଳି ଭାବରେ ଅନେକ ପ୍ରକାର ବଂଶ ରହିଛନ୍ତି ତେଣୁ ଦାସାରହ କହିଲେ ମଥୁରାରେ ଯେଉଁ ରହିଛନ୍ତି ଯଦୁମାନେ ରହିଛନ୍ତି ତାଙ୍କର ପୁଣି ବିପଦ ଆସିଯିବ ନା ଇଏ ପ୍ରଧାନମନ୍ତ୍ରୀ ସାହାଯ୍ୟ କରି ଭଗବାନ ସବୁବେଳେ ଜ୍ଞାନ ତାଙ୍କଠାରୁ ଗ୍ରହଣ କରନ୍ତି ଭଗବାନ ବିଚାର କରନ୍ତି ଉଦ୍ଧବ କ'ଣ କରିବା ଏଇଭଳି ଭାବେ ସଙ୍କଟ ଆସିଲା କ'ଣ କରିବା ସାତିକି ରହୁଛନ୍ତି ଭଗବାନ ବଡ଼ିଗାର୍ଡ ଭଗବାନ ଏସବୁଙ୍କୁ ରକ୍ଷା କରନ୍ତି ତାଙ୍କୁ ରକ୍ଷା କରୁଛନ୍ତି ତାଙ୍କର ବଡ଼ିଗାର୍ଡ ସାତିକି ଏବଂ ତାଙ୍କର ମଧ୍ୟ ସେ ସାରଥୀ ଏବଂ ଉଦ୍ଧବଙ୍କଠାରୁ ପଚାରି ଉଦ୍ଧବ କ'ଣ କରିବା ଏଇଭଳି ଅସୁବିଧା ଆସିଛି ବର୍ତ୍ତମାନ କ'ଣ କରିବା ବିଭିନ୍ନ ସମୟରେ ଭାଗବତ ବର୍ଣ୍ଣନା କରାଯାଇଛି ଉଦ୍ଧବଙ୍କଠାରୁ ସବୁବେଳେ ମନ୍ତ୍ରଣା ସେ ଗ୍ରହଣ କରନ୍ତି ବିଷ୍ଣୁନାଙ୍କ ପ୍ରବର ମନ୍ତ୍ରୀ ବୋଲି କୁହାଯାଇଛି ମନ୍ତ୍ରୀ କହିଲେ ମନ୍ତ୍ର ପ୍ରଦାନ କରନ୍ତି ସବୁ କ'ଣ ସବୁ ପ୍ରକାର ବର୍ଣ୍ଣନା କରିବେ କେମିତି ଉପଦେଶ ଦେବେ ସବୁ ମନ୍ତ୍ର ମନ୍ତ୍ରୀ ସବୁଠାରୁ ବଡ଼ ମନ୍ତ୍ର ହେଉଛି ଭଗବାନଙ୍କର ନାମ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ସବୁଠାରୁ ବଡ଼ ମନ୍ତ୍ର ହେଉଛି ଏଇଟା ମହାମନ୍ତ୍ର ଅନେକ ପ୍ରକାର ମନ୍ତ୍ର ଅଛି କିନ୍ତୁ ଏଇଟାକୁ ମହାମନ୍ତ୍ର ବୋଲି କୁହାଯାଉଛି ତେଣୁ ଯାହା ହେଉ ଗୋପାମାନଙ୍କୁ ମନ୍ତ୍ରୀ ତାଙ୍କ ସହିତ ଆଲୋଚନା କରି ତାଙ୍କ ସହିତ ବିଦାୟ ନେଇକି ଦାସାର ହୋ ଯଦୁବଂଶରେ ଯେଉଁ ଆସୁଛନ୍ତି ଦେବଭାଙ୍କର ପୁତ୍ର ଇଏ ହେଉଛନ୍ତି ଉଦ୍ଧବ ବସୁଦେବଙ୍କ ଭାଇ ଦେବଭାଙ୍କର ପୁତ୍ର ତେଣୁ ଇଏ ଯାସ୍ୟନ୍ ଆରୁ ରୁହି ରଥମ ଯେଉଁ ରଥରେ ଆସିଥିଲେ ଯେଉଁ ରଥରେ ଭଗବାନ ଯାଇଥିଲେ ଯେଉଁ ରଥ ତିଆରି କରିଥିଲେ କଂସ ବିଲ୍ଟ ଇନ୍ ମଥୁରା ବୋଲି କହ ମେଡ୍ ଇନ୍ ମଥୁରା ଯେଉଁ ରହିଛି ମେଡ୍ ଇନ୍ ଇଣ୍ଡିଆ ମେଡ୍ ଇନ୍ ସବୁ ରହିଛି ସେଇଭଳି ଭାବରେ କଂସ ସେ ରଥକୁ ତିଆରି କରିଥିଲେ କ'ଣ ପାଇଁ ଉପଭୋଗ କରିବେ ସୁବର୍ଣ୍ଣ ରଥ ସମସ୍ତେ ଦେଖିକି ଆଶ୍ଚର୍ଯ୍ୟ ଯେମିତି ଆମର ବର୍ତ୍ତମାନ ରହିଛି କାର୍ମାନଙ୍କ ଭିତରେ ବହୁତ ଦାମୀ କାର୍କୁ ହେଲେ ସମସ୍ତେ ଦେଖିଲେ ଗଧା ହୋଇଯିବେ କ'ଣ ସେ ରହିଛି ମୁଁ ଗୋଟେ ଥର ଦେଖୁଥିଲି ତେଲ ପକାଇଲା ବେଳେ ସ୍କୁଟରରେ ଗୋଟେ ନୂଆ ଗାଡ଼ି ଆସିଲା ସବୁ ବେଢ଼ିଗଲେ ତା ଚାରିପଟେ ବେଢ଼ି ଯାଇକିରି ସବୁ ଫଟୋ ଉଠିଲେ ଟିକ ଟିକ କରିକିରି ସବୁ ଫଟୋ ସବୁଠାରୁ ଅଧିକା ଦାମୀ ଗାଡ଼ି ମାନେ କାହିଁରେ କ'ଣ ଜିନିଷ କେତେ କ'ଣ ସବୁ ହେବ ଇଏ ସେଇଭଳି ଭାବରେ ରଥ ତିଆରି କରିଥିଲେ ଏଭଳି ରଥ କେହି ନିର୍ମାଣ କରିନଥିଲେ ସେ କରିଥିଲେ ଏଠାରେ ଉପଭୋଗ କରିବେ ରଥରେ ସବୁ ଚାଲିବେ ମଥୁରା ନଗରୀକୁ ବିଜୟ କରିବେ ସେ ତ ସବୁବେଳେ ଭଗବାନଙ୍କର ଭୟରେ ରହୁଛି ଆମର ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି କ'ଣ ସାମ୍ବିସନ୍ ଅଥ ସାମ୍ବିସନ୍ ତିଷ୍ଠନ୍ ଭୁଞ୍ଜାନ ପର୍ଯ୍ୟାଟନ ମୟି ଚିନ୍ତୟାନ ଋଷିକେଶ ଅପସତ୍ୟନ ମୟକ ଜବତ ବର୍ଣ୍ଣନା କରାଯାଇଛି ସବୁବେଳେ ଚିନ୍ତା କରୁଥିଲେ କେତେବେଳେ ମୃତ୍ୟୁ ଆସିଯିବ ସାମ୍ବିସନ୍ ଯେତେବେଳେ ଶୋଉଥିଲା ବେଳେ ଆସନ୍ ବସୁଥିଲା ବେଳେ ତିଷ୍ଠ ଯେଉଁଠି ଖାଇଥିଲା ବେଳେ ଭୁଞ୍ଜାନ ପର୍ଯ୍ୟାଟନ ମୟ ଯୁଆଡ଼େ ଯାଉଥିଲେ ସବୁବେଳେ ଚିନ୍ତା କରୁଥିଲେ ଏଇଭଳି ଭାବରେ ଅପଶ୍ୟତ ତନ୍ମୟନ ଜଗତ ସବୁଠାରେ ସେ ଭଗବାନ ଦର୍ଶନ କରୁଥିଲେ ତନ୍ମୟନ ଜଗତ
ଏଭଳି ବର୍ଣ୍ଣନା କରାଯାଇଛି, ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇ, ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। କଂସ ସବୁବେଳେ ଭଗବାନ ଚିନ୍ତା କରୁଥିଲା, କିନ୍ତୁ ପ୍ରତିକୂଳ ଭାବରେ ଚିନ୍ତା କରୁଥିଲା, ସେଥିପାଇଁ ସେ ଆନନ୍ଦ ପ୍ରାପ୍ତ ହେଉନଥିଲା। ଭଗବାନ ସେଥିପାଇଁ କହିଲେ, ମମ ବର୍ତ୍ତମାନ ବର୍ତ୍ତନ୍ତେ ମନୁଷ୍ୟ ପାର୍ଥ ସର୍ବସ୍ଵ, ଭଗବାନ କଥାକୁ ସମସ୍ତେ ମାନିବେ, ଭଗବାନଙ୍କ କଥାକୁ ସମସ୍ତେ ଗ୍ରହଣ କରିବେ। କେତେ ଜଣ ପଚାରନ୍ତି, ଆମେ ଭଗବାନଙ୍କ କଥା ନ ମାନିଲେ କ'ଣ ଅସୁବିଧା ହେବ, ଭଗବାନଙ୍କର ଯେଉଁ ନିୟମ ନ ଯଦି ନ ମାନିବେ, ଭଗବାନଙ୍କ ନିୟମ ନ ମାନିଲେ ଏଇ ଭୌତିକ ଜଗତର ନିୟମରେ ତୁମେ ରହିବ, ବନ୍ଦୀ ହେବ, ଜେଲରେ ରହିବ। ଯେମିତି ସରକାର ଯେଉଁ ନିୟମ କରିଛନ୍ତି, ସରକାରଙ୍କ ନିୟମ ମାନିଲେ ତୁମେ କ'ଣ ନାଗରିକ, ତୁମେ ପୁରସ୍କାର ପାଇବ, ସବୁ ତୁମେ ସ୍ୱାଧୀନ ନାଗରିକ ହୋଇକି ରହିବ, ତୁମର ସବୁ ରହିଛି, ତୁମକୁ ତୁମର ରହିଛି ରାଇଟ୍ସ ରହିଛି, ତୁମ ଡ୍ୟୁଟି ରହିଛି, ଏସବୁ ଅନୁସାରେ କାର୍ଯ୍ୟ କରିବ, ତୁମ ଅଧିକାର ରହିଛି, ତୁମର କର୍ତ୍ତବ୍ୟ ରହିଛି। କିନ୍ତୁ ଯଦି ଭଗବାନଙ୍କର ନିୟମକୁ ଉଲ୍ଲଂଘନ କରିବ, ତାହେଲେ ଜେଲରେ ରହିବ, ଜେଲରେ ରହିକି ଦୁଃଖ ଭୋଗ କରିବ। ଜେଲ ନିୟମ ଅନୁସାରେ ସେଇଟା ହେଲା ସରକାରଙ୍କ ନିୟମ ଜେଲ। ତେଣୁ ଭଗବାନଙ୍କୁ ଯେଉଁମାନେ ନ ମାନିବେ, ତେଣୁ ଭଗବାନଙ୍କର ଏ ଯେଉଁ ବହିରଙ୍ଗା ଶକ୍ତି ଅଧୀନରେ ସେମାନେ ରହିବେ, ସେମାନେ ବଦ୍ଧ ଜୀବ ହେଇକି ରହିବେ। କିନ୍ତୁ ଭଗବାନଙ୍କ ନିୟମ ଅନୁସାରେ ଯେଉଁମାନେ କାର୍ଯ୍ୟ କରିବେ, ସେମାନେ ମହାତ୍ମା, ସେମାନେ ହେଉଛନ୍ତି ମହାତ୍ମାରେ ପରିଣତ ହେବେ, ସେମାନେ ମୁକ୍ତ ଜୀବ ହେଇକି ରହିବେ, ଭଗବାନଙ୍କ ସେବାରେ ନିଯୁକ୍ତ ରହିବେ। କିନ୍ତୁ ଭଗବାନଙ୍କ ସେବାରେ ନିଯୁକ୍ତ ରହିଲେ, ଆମର କୁହାଯାଇଛି ଇଂରାଜୀରେ ଯେଉଁ ରହିଛି, ଭଗବାନ କହିଲେ ଗଡ୍, ତାକୁ ଓଲଟେଇ ଦେଲେ ଡଗ୍। ତେଣୁ ଭଗବାନ ଗଡ଼ଙ୍କର ସେବା ନ କଲେ ଡଗ୍ଙ୍କର ସେବା କରିବ, ଏଇଭଳି ଭାବରେ ଚାଲିଛି। ସକାଳୁ ଉଠିଲେ କୁକୁର ଧରି ଚାଲିଲେ, କୁକୁରଙ୍କ ମାଲିକ, କୁକୁର ହେଉଛନ୍ତି ତାଙ୍କର ମାଲିକ, କୁକୁର ଯାହା କହିବେ ସେ ଅନୁସାରେ କାର୍ଯ୍ୟ କରିବେ। ଏଇଭଳି ଭାବରେ ଆଜିକାଲି ସଭ୍ୟତା ହେଉଛି ଡଗ୍ ସିଭିଲାଇଜେସନ୍, ସମସ୍ତେ କୁକୁର ଧରି ବୁଲୁଛନ୍ତି। ତେଣୁ ଯାହାକୁ ହେଉ, ଏଇ ଯେଉଁ ରହିଛି ଦାସନ ଆର ରୁହେ ରଥମ, ଏଇ ରଥକୁ ସେ ତିଆରି କରିଥିଲା, ବହୁତ ଉପଭୋଗ କରିବ, ଆନନ୍ଦ ପ୍ରାପ୍ତ ହେବ, କିନ୍ତୁ ସେଇଟା ହେଇପାରିଲା ନାହିଁ। ସେଇ ରଥକୁ ନିଜେ ଉପଭୋଗ କରିବା ପୂର୍ବରୁ ପଠାଇଦେଲା ଅକ୍ରୁରଙ୍କୁ। ନାରଦାସୀ କହିଲେ, କଂସ ଏଇ କ'ଣ ରଥ କରିକିରି କ'ଣ ଉପଭୋଗ କରିବ, ତୁମର ମୃତ୍ୟୁ ସମୟ ପାଖେଇ ଆସିଲା। ଯେତେବେଳେ ଭଗବାନ ହତ୍ୟା କଲେ କାହାକୁ, ଯେଉଁ ରହିଛି ନା ସେ ଯେଉଁ ରହିଛି ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଭଗବାନ ନାରଦମୁନି ଆସି କହିବେ, ନାରଦମୁନି କହିବେ, କଂସ ତୁମର ଶତ୍ରୁ ପରା ନନ୍ଦ ମହାରାଜଙ୍କ ପୁତ୍ର ଯିଏ ରହିଛନ୍ତି, ସିଏ ହେଉଛନ୍ତି ତୁମର ଶତ୍ରୁ, ବସୁଦେବଙ୍କ ପୁତ୍ର, ବସୁଦେବ ଜନ୍ମ ସମୟରେ ନେଇକି ଛାଡ଼ିଦେଇ ଆସିଥିଲେ, ଏ ଯେଉଁ ରହିଛି ଏସବୁ ଯେତେବେଳେ କହିବେ, କଂସଙ୍କର ଚିନ୍ତା ପଶିଯିବ, ଯାହାର ତ ଭୟ ଥିଲା। ତାପରେ ଆଉ କ'ଣ ସେ ରଥ ଚଢ଼ିବେ, ପଠାଇଦେଲେ ଅକ୍ରୁରଣ ପାଖକୁ ଯାଇକିରି ପଠାଇଲେ, ଦଶମ ସ୍କନ୍ଧ ଛତିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସେଠି ଯାଇକିରି ଅକ୍ରୁରଙ୍କୁ ବହୁତ ପ୍ରକାର ଅନୁନୟ ବିନୟ କରିକିରି ସେଇ ରଥ ଦେଇକି ପଠାଇଥିଲେ, ଏ ରଥ ନେଇକିରି କୃଷ୍ଣ ଏବଂ ବଳରାମଙ୍କୁ ଆଣିବ, ତାଙ୍କୁ ଏଇଠି ଆମେ ତାକୁ ହତ୍ୟା କରିବା, ଏସବୁ କଥା ରହିଛି, ଆଗରୁ ବର୍ଣ୍ଣନା କରାଯାଇଛି। ତେଣୁ ଅକ୍ରୁର ଆଣିକି ସେ ରଥ ଆଣିକି ଆସିଥିଲେ, ଅକ୍ରୁର ରଥ ଆଣିକି ଆସିଥିଲେ ଏବଂ ସେଇ ରଥରେ କୃଷ୍ଣ ଏବଂ ବଳରାମଙ୍କୁ ନେଇକି ଯାଇଥିଲେ, ଦଶମ ସ୍କନ୍ଧ 39 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସେଇଟା। ତେଣୁ ବର୍ତ୍ତମାନ କୃଷ୍ଣ ସେହି ରଥକୁ ପଠାଇଥିଲେ, ଯେଉଁ ରଥକୁ ନିଜେ ଯାଇଥିଲେ କୃଷ୍ଣ, ସେହି ରଥକୁ ପଠାଇଥିଲେ ଉଦ୍ଧବଙ୍କ ହାତରେ। ସେଇ କଥା କହେ ରଥମ, ସେଇ ରଥ ଯାସ୍ୟନ୍ ଆରୁ ରୁହେ ରଥମ, ରଥରେ ଗଲେ ବହୁତ ପ୍ରକାର ଜିନିଷ ନେବେ, ଉପାୟନ ସବୁ ରହିଛି। ତେଣୁ ଏଠି ଆମର ଶ୍ରୀଧର ସ୍ୱାମୀ କହୁଛନ୍ତି, ନୋ ଅସ୍ମାକ ଆମର ଇଏ କହୁଛନ୍ତି, ସନାତନ ଗୋସ୍ୱାମୀ ଆଚ୍ଛା ଆମେ ଆଗ କହିବା, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି କ'ଣ ଏଇଟା କହୁଛନ୍ତି, ନାନା ଉପାୟନ, ନାନା ଉପାୟନ ବହୁତ ପ୍ରକାର ସବୁ ଦେଲେ, ସବୁ ପ୍ରେଜେଣ୍ଟେସନ୍ ବା ସବୁ ପ୍ରକାର ଉପହାର ସବୁ ପ୍ରଦାନ କଲେ, ନାନା ଉପାୟ ନାହାନି କୃଷ୍ଣସ୍ୟ, ଭଗବାନ ଯେଉଁ 11 ବର୍ଷ ପାଖାପାଖି ଲୀଳା କଲେ, ଓଗଣ୍ଡ ବୟସ, କୈଶୋର ବୟସ, ବିଳାସ ସମୟ ଏବ ଜାନି ସଞ୍ଚିତାନି, ନନ୍ଦ ମହାରାଜ, ଯଶୋଦା ମହାରାଣୀ, ଗୋପୀମାନେ, ଗୋପମାନେ, ଆଉ ଅନ୍ୟମାନେ ଯେତେ ସବୁ ଥିଲେ, ଭଗବାନଙ୍କ ପୈଗଣ୍ଡ ବୟସରେ, କୈଶୋର ବୟସରେ ବିଳାସ କରୁଥିଲେ, ତାଙ୍କ ସମୟରେ ସେହି ସମୟରେ ଯାହା ସବୁ ସଞ୍ଚିତ କରିଥିଲେ ସେମାନେ, ସେସବୁ ବହୁ ରତ୍ନ ସ୍ୱର୍ଣ୍ଣ ମୁଦ୍ରା ମୁକ୍ତା ଅଳଙ୍କାରାଦିନୀ,
ବହୁ ରତ୍ନ ସବୁ ରହିଥିଲା। ଭଗବାନ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧରେ, ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ଭଗବାନ ସବୁ ମୋତିକି ଚାଷ କରୁଥିଲେ, ମୋତି ଗଛ ଲଗେଇକି ମୋତି ଚାଷ କରୁଥିଲେ, ଏଭଳି ଲୀଳା ସବୁ ରହିଛି। ମୋତି ବାହାରୁଥିଲା ସେ ଯେମିତି ବର୍ତ୍ତମାନ ଯେମିତି ଆମେ ଧାନ ଗହମ ସବୁ ବାହାରୁଛି, ଆଖୁ ଇତ୍ୟାଦି, ସେମିତି ଭଗବାନ ମୋତି ଚାଷ କରୁଥିଲେ। ମୋତି ଲଗେଇକିରି ଗଛ ଲଗେଇକି ମୋତି ହେଲା, ମୋତି ଫଳ ଫଳିଲା, ସେ ମୋତି ବାହାରିଲା ସବୁ। ହଁ, ଦଶମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭଗବାନ ଯେଉଁ ଆସିଥିଲେ ସବୁ ମଥୁରାବାସୀ ବ୍ରଜବାସୀମାନେ ସମସ୍ତଙ୍କର କାହିଁରେ କ'ଣ ସବୁ ଧନ ବଢ଼ିଯାଉଥିଲା। ଦଶମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ତଥ ଆରଭ୍ୟ ନନ୍ଦସ୍ୟ ବ୍ରଜ ସର୍ବ ସମୃଦ୍ଧିମାନ ହରେ ନିବାସ ଆତ୍ମଗୁଣୈ ରମା କ୍ରୀଡ଼ନ ଅଭୁନ୍ ରୂପ। କାରଣ ଦଶମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଭଗବାନଙ୍କର ଯେଉଁ ଜନ୍ମଲୀଳାକୁ ଜନ୍ମ ଯେଉଁ କ'ଣ ନନ୍ଦ ଉତ୍ସବ ବର୍ଣ୍ଣନା କରାଯାଇଛି, କେତେ ପ୍ରକାର ନନ୍ଦ ମହାରାଜ କେତେ କ'ଣ ସବୁ ବିତରଣ କଲେ, ଧନ ଧାନ୍ୟ ସବୁ ପ୍ରଦାନ କଲେ, ଏବଂ ସେ ଗୋପୀମାନେ ସବୁ ଅଳଙ୍କାର ଇତ୍ୟାଦି ଧାରଣ କରିଥିଲେ, ଗୋପମାନେ ସବୁ ଅଳଙ୍କାର ଧାରଣ କରିଥିଲେ, ଦଧି ଲବଣରେ ସବୁ ଖେଳୁଥିଲେ, ପିଙ୍ଗାପିଙ୍ଗି କରୁଥିଲେ, ଏଇଭଳି ଭାବରେ ଯେଉଁ ଏତେ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ଜଣେ ଚିନ୍ତା କରିବ ଏ ଗାଭୀ ପାଳନ ଗୋପାଳନ କରି ଏତେ ଧନ ତାଙ୍କର ରହିଛି, କାଳେ ଚିନ୍ତା କରିବେ। ସେଇଥିପାଇଁ ସୁଖଦେବ ଗୋସ୍ୱାମୀ ଏ ଶ୍ଳୋକଟି କହିଲେ ତଥା ଆରଭ୍ୟ ନନ୍ଦସ୍ୟ ଭଗବାନ ଯେଉଁ ଆସିଗଲେ ନନ୍ଦଙ୍କର ଗ୍ରାମରେ ବ୍ରଜରେ ବ୍ରଜ ସର୍ବସମୃଦ୍ଧିମାନ, ବ୍ରଜରେ ଆଉ କୌଣସି ଅଭାବ ନଥିଲା, ଧନ ଧାନ୍ୟରେ ଭରିପୁର ହୋଇଯାଇଥିଲା, ସର୍ବସମୃଦ୍ଧିମାନ। କାହିଁକି ହରିଣୀବାସ ଆତ୍ମଗୁଣୀ ଭଗବାନ ସେଠି ରହୁଛନ୍ତି, ତେଣୁ ରମା କ୍ରୀଡ଼ନ ଅଭୁନ୍ ରୂପ, ରମା କହିଲେ ଲକ୍ଷ୍ମୀ ଦେବୀ, ସମସ୍ତେ ଲକ୍ଷ୍ମୀ ଦେବୀଙ୍କର କୃପା ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ବ୍ରହ୍ମା ଶିବ ଆଦି ସବୁଠୁ ଆରମ୍ଭ କରି ସମସ୍ତେ ଚାହୁଁଛନ୍ତି ଲକ୍ଷ୍ମୀ ଦେବୀଙ୍କର କିଛି କୃପା ଆମକୁ କରନ୍ତି କି। ଆଉ ସାଧାରଣ ମନୁଷ୍ୟମାନଙ୍କ କଥା କ'ଣ କହିବା, ସମସ୍ତେ ଧନ ପ୍ରତି ଧାଉଁଛନ୍ତି, ମନି 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 ସୁଇଟର ଦେନ୍ ହନି ବ୍ରାଇଟର ଦେନ୍ ସନ୍ସାଇନ୍ ବୋଲି ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି। ସମସ୍ତଙ୍କର ଧନ ଦରକାର, ଯେତେ ଧନ ମିଳିଲେ ବୋଲି ସନ୍ତୁଷ୍ଟ ହେବ ନାହିଁ, ଆହୁରି ଅଧିକ ଆହୁରି ଅଧିକ ଆହୁରି ଅଧିକ ଆହୁରି ଅଧିକ, ଏଇଭଳି ଭାବରେ ସମସ୍ତେ କୃଷ୍ଣ ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି। ତେଣୁ ସେହି ଲକ୍ଷ୍ମୀ ଯିଏକି ବୈକୁଣ୍ଠ ଲୋକରେ ସମସ୍ତେ ତାଙ୍କୁ ପୂଜା କରନ୍ତି, ସିଏ ଆସି ବ୍ରଜବାସୀମାନଙ୍କୁ ପୂଜା କରୁଛନ୍ତି। ରମା କ୍ରୀଡ଼ନ ଅଭୁନ୍ ରୂପ, ହେ ରୂପ କହିଲେ ପରୀକ୍ଷିତ ମହାରାଜଙ୍କୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି। ଏଇଭଳି ଭାବରେ ଧନ ଧାନ୍ୟ ସବୁ ଥିଲା, ତେଣୁ ଏମାନେ ସବୁ ସଞ୍ଚିତ କରି ରଖିଥିଲେ କୈଶୋର ବୈକୁଣ୍ଠ ବୟସରେ, କୈଶୋର ବୟସରେ ବିଳାସ ସିଂ ଭଗବାନଙ୍କ ଅନେକ ଲୀଳା ସବୁ ରହିଛି, ଅନେକ ଲୀଳା ଭଗବାନଙ୍କର ଅନନ୍ତ ସିଏ ସରିବ ନାହିଁ। ଭଗବାନ ଗୋଟିଏ ରାତ୍ରିରେ ବ୍ରହ୍ମାଙ୍କର ଗୋଟିଏ ରାତ୍ରି ମିଶି ଯାଉଥିଲା, ଆଉ କ'ଣ କହିବା, ଆମର ତ ଜନ୍ମ ଆମର ଜୀବନ ହେଉଛି 100 ବର୍ଷ, କିନ୍ତୁ ବ୍ରହ୍ମାଙ୍କର ଗୋଟିଏ ଦିନ ହେଉଛି 432 କୋଟି ବର୍ଷ, 1000 ଦିବ୍ୟ ଯୁଗ। ବ୍ରହ୍ମରାତ୍ର ଉପାବୃତ୍ତି ଏଇଠି କୁହାଯାଇଛି, ରାସଲୀଳା ଯେଉଁ ହେଉଥିଲା ଗୋଟିଏ ରାତ୍ରି ଯେଉଁ ସେଇଟା ହେଉଛି ବ୍ରହ୍ମାଙ୍କର ଗୋଟିଏ ରାତ୍ରି, 432 କୋଟି ବର୍ଷ। କ'ଣ ଲୀଳା ଗାନ କରିବ, ଭଗବାନ ଅନନ୍ତ ଦେବ ଭଗବାନଙ୍କୁ ଲୀଳା ଗାନ କରୁଛନ୍ତି, ଶେଷ ହେଉ ନାହିଁ ଏପର୍ଯ୍ୟନ୍ତ। ଦ୍ୱିତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରେ ଶେଷ ଅଧୁନା ବି ସମବଶ୍ୟତି ନାଶ୍ୟ ପାରମ, ଏ ପର୍ଯ୍ୟନ୍ତ ମଧ୍ୟ ଶେଷ ହେଉ ନାହିଁ ଭଗବାନଙ୍କ ଲୀଳା, ଆଉ କ'ଣ କହିବା। ତେଣୁ ଏତେ ସବୁ ଭଗବାନ ଯେଉଁ ଲୀଳା ସମୟରେ ସେସବୁ ସଞ୍ଚିତ କରି ରଖିଥିଲେ, ବହୁ ରତ୍ନ ସ୍ୱର୍ଣ୍ଣ ମୁଦ୍ରା ମୁକ୍ତା ଅଳଙ୍କାର ଆଦିନୀ, ଅଳଙ୍କାର ଆଦି କୃଷ୍ଣ ତାଙ୍କ ନିଜ ପୁତ୍ର ଭଳି ଭଗବାନ ଗୋଟେ ବର୍ଷ କାଳ ଏଭଳି ଲୀଳା କଲେ, ନିଜକୁ ବିସ୍ତାର କରିଥିଲେ, ଯେତିକି ସଂଖ୍ୟକ ଗୋପବାଳକ ଥିଲେ ତାଙ୍କର ସାଙ୍ଗ ଥିଲେ, ନିଜକୁ ସେତିକି ସଂଖ୍ୟକ ବିସ୍ତାର କରି ବ୍ରହ୍ମା ଯେଉଁ ଚୋରି କରି ନେଇଗଲେ, ଏ କୁମାର ବୟସର ଅନ୍ତିମ ଲୀଳା ଏଇଟା ହେଲା, ଯେଉଁ କ'ଣ ଅଘାସରୁ ହତ୍ୟା କରିଥିଲେ, ବ୍ରହ୍ମା ଯେଉଁ ନେଇକି ପଳେଇଗଲେ ତାଙ୍କ ସାଙ୍ଗ ବାଳକମାନଙ୍କୁ ଏବଂ ବର୍ଷାମାନଙ୍କୁ ନେଇଗଲେ, ଗୋଟିଏ ବର୍ଷ ଆ ଭିତରେ ବିତିଗଲା, ଏବଂ ଗୋଟିଏ ବର୍ଷ ଭଗବାନ ଏଭଳି ଲୀଳା କଲେ କେହି ଜାଣିପାରିଲେ ନାହିଁ ବୃନ୍ଦାବନରେ। ତେଣୁ ତାଙ୍କର ନିଜ ପୁତ୍ର ହିସାବରେ ମାଙ୍କର ସେ ସ୍ତନ୍ୟପାନ କରୁଥିଲେ, ଗାଭୀମାନଙ୍କ ସ୍ତନ୍ୟପାନ କରୁଥିଲେ, ଏବଂ ବଛା ହେଇକିରି ବାଳକ ହେଇକିରି ସାଙ୍ଗ ବାଳକ ରୂପରେ କେହି ଜାଣିପାରିଲେ, ତାଙ୍କ ମା ଜାଣିପାରିଲେ ନାହିଁ ଇଏ ଶ୍ରୀଧାମ କିଏ ସୁବଳ ଏସବୁ ସବୁ ରହିଛନ୍ତି, ସବୁ କ'ଣ ଅନେକ ସଖା ସବୁ ରହିଛନ୍ତି, ସ୍ତୁକ କୃଷ୍ଣ ଇତ୍ୟାଦି ସମସ୍ତେ, ତାଙ୍କ ମା କେହି ଜାଣିପାରିଲେ ନାହିଁ ଇଏ ମୋର ପୁତ୍ର ବୋଲି। ଗୋଟିଏ ବର୍ଷ କାଳ ଲୀଳା ଚାଲିଲା, ତାଙ୍କର ସବୁ ସ୍ତନ୍ୟପାନ କରୁଥିଲେ ସିଏ କୁମାର ବୟସର ଲୀଳା। ଏଇଭଳି ଭାବରେ ତାଙ୍କ ପାଇଁ ସବୁ ତିଆରି କରିଥିଲେ, ରତ୍ନ ମଳଙ୍କାଳ ଇତ୍ୟାଦି ସବୁ କରିଥିଲେ ଯୌବନେ ସତୀ। କିନ୍ତୁ ବର୍ତ୍ତମାନ ତ କୃଷ୍ଣ ଚାଲିଗଲେଣି, ତେଣୁ କୃଷ୍ଣସ୍ୟ ପରିଧାସ୍ୟ ମାନାନି ତଦା ତୁ ତତ୍ ବିୟୋଗାତିସୁ, ଯେହେତୁ ଆଉ କୃଷ୍ଣ ନାହାନ୍ତି ଆଉ କ'ଣ ପାଇଁ ତାଙ୍କର ଆଉ ସେଥିରେ ଆଉ ଆଗ୍ରହ ଆସିଲା ନାହିଁ, ତେଣୁ କ'ଣ କଲେ ବିୟୋଗାତିସୁ ମମତା ତ୍ୟାଗ, ଆଉ ଯେଉଁ ମମତା ଥିଲା କୃଷ୍ଣଙ୍କ ପାଇଁ ତିଆରି କରିଥିଲେ ରଖିଥିଲେ ତ୍ୟାଗ କରିକିରି ଅନ୍ୟ ଉପାୟନ ତେନ, ଆହୁରି ଅନେକ ଉପାୟନ ଅନେକ ଉପହାର ଉପହାର ସବୁ ଦେଲେ। କଳ୍ପିତାନି ଜ୍ଞାନୀ ବିଭିନ୍ନ ପ୍ରକାର ଉପହାର ସବୁ ଦେଇଛନ୍ତି, କାହାର ଯେଉଁଟା ପ୍ରିୟ ଯଚ୍ଛନ୍ ପ୍ରିୟତମ କିନ୍ନୁ ଭାଗବତ ଦଶମ ସ୍କନ୍ଧ ଷଷ୍ଠ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ଏଇ ଯେଉଁ ରହିଛି ପୁତନା, ମାତ୍ର ଛଅ ଦିନରେ ହେଇଥିଲେ ଭଗବାନ, ସେହି ସମୟରେ ପୁତନା ଆସିଥିଲା ହତ୍ୟା କରିବା ପାଇଁ, ତେଣୁ ପୁତନା ଯେଉଁ ଆସିଥିଲା ସେଇଟା ବର୍ଣ୍ଣନା କରାଯାଇଛି। ପୁତନା ଲୋକ ବାଳାଗ୍ନି ରାକ୍ଷସୀ ରୁଧିରାସନା, ପୁତନା ଏ ଛୋଟ ପିଲାମାନଙ୍କୁ ସବୁ ବୁଲି ବୁଲିକି ହତ୍ୟା କରୁଥିଲା, ଏବଂ ସେ ଜଣେ ରାକ୍ଷସୀ କୂଳରେ ଜନ୍ମ ହେଇଥିଲା, ତା'ର ଖାଦ୍ୟ ହେଉଛି ରୁଧିର, ବ୍ଲଡ଼ ପାନ କରୁଥିଲେ, ମାଂସ ରକ୍ତ ସବୁ ପାନ କରୁଥିଲେ ସିଏ ରୁଧିରାସନା, ଏବଂ ସିଏ ଯେଉଁ ଆସିଥିଲା ଜିଘାଂସ ବି ହରେ ହରିଙ୍କୁ ଜିଘା ହତ୍ୟା କରିବା ପାଇଁ ଆସିଥିଲା, କିନ୍ତୁ ସ୍ତନଂ ଦତ୍ତ୍ୱାପ ସଦ୍ଗତି, କିନ୍ତୁ ଯେଉଁ ସ୍ତନ ଦେଇଥିଲେ ସ୍ତନରେ କାଳପଟ ବିଷ ବୋଳିକି ଆସିଥିଲା କୃଷ୍ଣଙ୍କୁ ହତ୍ୟା କରିବ ବୋଲି, ସବୁ ବାଳକମାନଙ୍କୁ ଖାଲି କୃଷ୍ଣଙ୍କୁ ନୁହଁ ସବୁ ବାଳକମାନଙ୍କୁ ହତ୍ୟା କରିବା ପାଇଁ ଆସିଥିଲା, କିନ୍ତୁ ଭଗବାନ ତାଙ୍କ ସାଙ୍ଗ ବାଳକମାନଙ୍କୁ କ'ଣ ହତ୍ୟା କରାଇବେ କି, ସାଙ୍ଗ ବାଳକମାନଙ୍କ ପାଖକୁ ଯଦି ଯାଇଥାନ୍ତା ପୁତନା ତାହେଲେ ସବୁ ମୃତ୍ୟୁବରଣ କରିଥାନ୍ତେ, କିନ୍ତୁ ଭଗବାନ ଏଭଳି ବ୍ୟବସ୍ଥା କଲେ ବୃନ୍ଦାବନ ଯେତେବେଳେ ପଶିଗଲେ, ତା ପୂର୍ବରୁ ଯେଉଁ ପିଲାମାନଙ୍କୁ ହତ୍ୟା କରିଥିଲେ ସବୁ ଅସୁର ପିଲା, ଅସୁର ପିଲାକୁ ସବୁ ହତ୍ୟା କରିଛନ୍ତି, ଏଇ କଂସ ପଠେଇଛି ଅସୁରମାନେ ସବୁ ପଠେଇଛନ୍ତି, ମନ୍ତ୍ରୀମାନେ ଅସୁର ମନ୍ତ୍ରୀମାନେ ସବୁ ତା'ର ଚାଣୁର ମୁଷ୍ଟିକ ଇତ୍ୟାଦି, ସେମାନେ କହିଛନ୍ତି ଦଶ ଦିନରୁ କମ୍ ଆଉ ଅଧିକା ଯେତେ ଅଛି ସବୁ ହତ୍ୟା କରିଦେବା, କାରଣ ଯେଉଁ ଦୁର୍ଗା ଦେବୀ ଆସିଲେ ଏସବୁ ଲୀଳା ସବୁ ଆମେ ଏତେ ବର୍ଣ୍ଣନା କରିବା ନାହିଁ। ତେଣୁ ଏହିଭଳି ଭାବରେ ପୁତନା ସବୁ ଅସୁର ବାଳକମାନଙ୍କୁ ହତ୍ୟା କରିକି ବର୍ତ୍ତମାନ ଆସିଲା ଭଗବାନଙ୍କ ସଖାମାନଙ୍କୁ ହତ୍ୟା କରିବା ପାଇଁ, ଭଗବାନ ସଖାକୁ କିଏ ହତ୍ୟା କରିବେ, ଭଗବାନଙ୍କର ସେମାନେ ଦାୟିତ୍ୱ ଶରଣରେ ଅଛନ୍ତି, କିଏ ହତ୍ୟା କରିପାରିବ, ତେଣୁ ଭଗବାନ ପ୍ରଥମେ ତାକୁ ନିଜ ପାଖକୁ ବୁଲେଇ ଦେଲେ ଡକେଇଦେଲେ, ତେଣୁ ଯେତେବେଳେ ଆସି ପହଞ୍ଚିଗଲା ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସିଥିଲା ଜିଘାଂସ ବି ହରେ, କିନ୍ତୁ ଏଇ ଯେଉଁ ସ୍ତନ୍ୟ ପାଳନ ଦେଲା ସଦ୍ଗତି ଶ୍ରେଷ୍ଠ ଗତି ପ୍ରଦାନ କଲେ ଭଗବାନ, ହେଉଛି ଭଗବାନଙ୍କର କୃପାଳୁତା, ଗଙ୍ଗା ଦୟାଳୁ ଶରଣ ବ୍ରଜେମ ଉଦ୍ଧବ। ଏ ଯେତେବେଳେ ସୁଖଦେବ ଗୋସ୍ୱାମୀ ଧ୍ୟାନ କରୁଥିଲେ ଏଇ ଶ୍ଳୋକଟି, ଯେତେବେଳେ ତୃତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 23 ଶ୍ଳୋକରେ ଏଇଟା ରହିଛି, ଏଇ ଶ୍ଳୋକଟି ଯେତେବେଳେ ଶୁଣିଦେଲେ ସେତେବେଳେ ସେ ଧ୍ୟାନ ବନ୍ଦ କରିକି ଆସିକି ଭାଗବତ ଶୁଣିଲେ, ଧ୍ୟାନ ବନ୍ଦ କରିଦେଲେ, କଙ୍ଗବା ଦୟାଳ ଶରଣ ପ୍ରଜିମ ଉଦ୍ଧବ ଏଇ ଶ୍ଳୋକଟି କହିଛନ୍ତି, ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ କୁହାଯାଇଛି। ତେଣୁ ଏ ଭଗବାନଙ୍କର ଦୟାଳୁତା, ତେଣୁ ଏହିଭଳି ଭାବରେ ଯେଉଁ ରହିଛନ୍ତି, ଆଉ ଆଉ ଯେଉଁମାନେ ତାଙ୍କୁ ନିଜ ପ୍ରିୟତମ ବସ୍ତୁ ପ୍ରଦାନ କରୁଥିଲେ ତାଙ୍କ କଥା କ'ଣ କହିବା, କିଂ ପୁନଃ ଶ୍ରଦ୍ଧା ଯେଉଁ ରହିଛନ୍ତି ପରମାତ୍ମାନେ, ଯଚ୍ଛନ୍ ପ୍ରିୟତମ କିଂ ନୁ, ଯେଉଁମାନେ ତାଙ୍କର ପ୍ରିୟତମ ବସ୍ତୁ ପ୍ରଦାନ କରନ୍ତି ତାଙ୍କ କଥା କ'ଣ କହିବା, ଇଏ ଆସିଥିଲା ତାଙ୍କୁ ଭଗବାନ ହତ୍ୟା କରିବା ପାଇଁ, ସେଇଟାରେ ସେ ସଦ୍ଗତି ପ୍ରାପ୍ତ ହେଲା, ଆଉ ଯେଉଁମାନେ ଭଗବାନଙ୍କୁ ଶ୍ରଦ୍ଧା ପରମା ବହୁତ ଶ୍ରଦ୍ଧାର ସହିତ ତାଙ୍କୁ ସବୁ ନିଜର ପ୍ରିୟତମ ବସ୍ତୁ ପ୍ରଦାନ କରିବେ ତାଙ୍କ କଥା କ'ଣ କହିବା, ଇଏ କୌମୁଦିକ ନାୟକ ବୋଲି କୁହାଯାଏ, ଏ ଯେ ହତ୍ୟା କରିବା ପାଇଁ ଆସିଛନ୍ତି ଯାହାଙ୍କୁ ଏଭଳି ଭାବରେ ଗତି ଦେଉଛନ୍ତି, ଆଉ ଯିଏ ତାଙ୍କର ପ୍ରିୟତମ ବସ୍ତୁ ପ୍ରଦାନ କରୁଛନ୍ତି ତାଙ୍କ କଥା କ'ଣ କହିବା। ବ୍ରହ୍ମା ମଧ୍ୟ ସେ କଥା କହିଥିଲେ ତାଙ୍କର ସ୍ତୁତିରେ ଦଶମ ସ୍କନ୍ଧ 14 ଅଧ୍ୟାୟରେ, ତେଣୁ ଏଇ ତାଙ୍କର ପ୍ରିୟତମ ବସ୍ତୁ ଯାହା ସବୁ ଥିଲା ତାକୁ ରଖିଥିଲେ, ଆଜି କୃଷ୍ଣଙ୍କୁ ପ୍ରଦାନ କରୁଛନ୍ତି, କଳ୍ପିତା ଆଣି କୃଷ୍ଣଙ୍କୁ ଆନନ୍ଦ ଦେବା ପାଇଁ, କୃଷ୍ଣଙ୍କର କୃଷ୍ଣଙ୍କୁ ଆନନ୍ଦ ଦେଲେ ପ୍ରକୃତରେ ଭଗବାନଙ୍କୁ ଯଦି ଆନନ୍ଦ ପ୍ରଦାନ କରିବା ଆମେ ଆନନ୍ଦ ପ୍ରାପ୍ତ ହେବା, ଆମେ ଭଗବାନ ଭୁଲି ଆନନ୍ଦ ପ୍ରାପ୍ତ ହେବା ପାଇଁ ଚାହୁଁଛେ ସେଥିପାଇଁ ଦୁଃଖ ପାଉଛେ ଆନନ୍ଦ ମିଳୁନାହିଁ। ତେଣୁ କଳ୍ପିତା ଆଣି ଜ୍ଞାନୀ ଏଇଭଳି ଭାବରେ କଳ୍ପ କରିକିରି ସବୁ ପ୍ରକାର ବ୍ୟବସ୍ଥା କରିକି ସବୁ ତିଆରି କରିଥିଲେ, ସବୁ ଦେଲେ କୃଷ୍ଣଙ୍କୁ ଉଦ୍ଧବ ହାତରେ ଦେଲେ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଉପାୟନ କ'ଣ ସବୁ ଦେଲେ ପଞ୍ଚଷଠି ଶ୍ଳୋକରେ ମଧ୍ୟ ସେଇ ସବୁ ଅଛି ସେ କଥାଟି ଯାହା ବି ହଉ ଏଠି କୁହାଯାଉଛି ଇଏ ଗୋଟେ ସବୁ ଏପଟ ସେପଟ ହେଇଯାଉଛି ଯାହା ବି ହଉ ଉପାୟନ କ'ଣ ସବୁ ଦେଲେ ନିଜ ମୁଦ୍ରା ଲକ୍ଷିତ ପୁତ୍ରାର୍ଥ ଶ୍ରୀ ବ୍ରଜେ ବ୍ରଜେଶ୍ୱର୍ଯ୍ୟା ଦତ୍ତଂ ନବନୀତ କ୍ଷୀର ଲଡ଼ୁକାଧିକଂ ନିଜ ମୁଦ୍ରା ଲକ୍ଷିତ ନିଜେ ତା ଦେହରେ ଷ୍ଟାମ୍ପ ମରେଇଲେ ଯଶୋଦା ନନ୍ଦ ଏଇଭଳି ଭାବରେ ସବୁ ପ୍ୟାକିଂ କରିକିରି ସବୁ ପ୍ୟାକିଂ କରି ଦିଆଯାଉଥିଲା ଏମିତି ସେ ଦେଇ ଦେଉଥିଲେ ଗଲା ଏଇଟା ମଧ୍ୟ ସେଇଆ ହେଉଛି ଆଉ କ'ଣ କହିବା ବନ୍ଦ କରିଦେବ ସେଇଟା କାଢ଼ିଦେଇକି ମୋତେ ତଳୁଆ କରିଦେବ ତଳୁଆ କରିଦେବ ନା ଏମିତି ଛାଡ଼
କୁଆଡ଼େ
ଭାଙ୍ଗିବ ପଳେଇଲାନି ତ ନାହିଁ ତ ନାହିଁ ତ ଦେଖିବା କ'ଣ
ଏସବୁ ଥିବ ନା କୃଷ୍ଣଙ୍କ ପାଇଁ ସବୁ ପଠେଇଲେ କ'ଣ ଦରକାର
ମଥୁରାରୁ ସେ ତ ଆସୁଛନ୍ତି ସେଇଠୁ ଆଉ କ'ଣ ମଥୁରାରୁ ସବୁ ଯେତେ ଅଛନ୍ତି ଦଶ ଦିନରୁ ସବୁ ପୁରା 84 କୋଷ ପାଇଁ ମାରିବା ପାଇଁ ଆସିଥିଲା ନା ବ୍ୟବସ୍ଥା
ମଥୁରାରୁ ପିଲାମାନଙ୍କୁ
ସେଇଠୁ ଆରମ୍ଭ କରିଛନ୍ତି ସେ ଦଶ ଦିନରୁ କମ୍ ଆଉ ଅଧିକ ଯେତେ ଅଛନ୍ତି ସମସ୍ତଙ୍କୁ ହତ୍ୟା କରିକି ଅସୁର ବାଳକମାନଙ୍କୁ ହତ୍ୟା କରିକି ଆସିଲେ ବର୍ତ୍ତମାନ ଭଗବାନ ବୃନ୍ଦାବନରେ ପହଞ୍ଚିଲେ ବୃନ୍ଦାବନରେ ଯେଉଁ ଆସିଛନ୍ତି ଭଗବାନଙ୍କର ଯେଉଁମାନେ ସଖା ବା ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ତୁ ମାରିବା ପୂର୍ବରୁ ଇଏ ଆସିକି ପହଞ୍ଚିଗଲେ କୃଷ୍ଣଙ୍କ ପାଖରେ ତେଣୁ କୃଷ୍ଣ ତାକୁ ହତ୍ୟା କରିଦେଲେ ଆଉ ଚାଲିଥିଲା ତ ଇଏ ଚାଲିଥିଲା ତ ଏଇଟା ମୁଁ